भगवते वासुदेवाय श्रीमद्भागवतम तृतीय स्कंद एकादश अध्याय श्लोक 30 त्रिलोक्यां त्रिलोक्यां दह्यमानायां दह्यमानायां शक्त्या शक्त्या संकर्षणाग्निना संकर्षणाग्निना जान्ति जान्ति उष्मणा उष्मणा महलोकाज महलोकाज जनं जनं ऋगादयो ऋग्वादयो आर्दितः आर्दितः त्रिलोक्यां दह्यमानायां त्रिलोक्यां दह्यमानायां शक्त्या संकर्षणाग्निना शक्त्या संकर्षणाग्निना जान्ति उष्मणा महालोकाज जान्ति उष्मणा महालोकाज जनं ऋग्वादयोर्दितः जनं ऋग्वादयोर्दितः त्रिलोक्यां दह्यमानायां शक्त्या संकर्षणाग्निना जान्ति उष्मणा महालोकान् जनं ऋग्वादयोर्दितः दह्यमानायां शक्त्या संकर्षणाग्निना जान्ति उष्मणा महलोकाज जनं ऋग्वादयोदितः शब्दानुवाद त्रिलोक्यां जेतेबेले त्रिलोक दह्यमानायां दह्यमान वैद अभिभूत शक्त्या शक्तिरे संकर्षण संकर्षण का मुखरु अग्निना अग्नि द्वारा जानती से मैंने जानती उष्मणा ताप द्वारा उत्तप्त महलोकात महलोकरु जनं जनलोक पर्यंत भृगु भृगु ऋषि आदय आदि आदि अर्जितः पीड़ित प्रकरण बाद भगवान संकर्षण देवंकर मुखाग्नि द्वारा ये त्रिलोक दग्ध हेले ओ अग्निर उत्ताप पीड़ित भृगु प्रभृति महर्षिगण महलोक रु जनलोक गमन करती ये सब कौन से भागवत ना पर सब पाठ करवा शोक 31 से कहुत त्रिभुवन सद्य कल्पान्ते धित सिंधव प्लावयन्ति उत्कटाटोप चंड बाते ऋतुर्मय अर्थात कल्प अंत काल बा प्रलय काल उपस्थित हेले समुद्र सब वर्धित हुवंती एवं उत्कट क्षेवयुक्त प्रचंड वायु वेगरे तरंग समूह परिचालित हुई त्रिभुवन को तत्क्षणात परिप्लावित कर दिए यही श्लोक भागवत श्लोकोपाध्याय कहते जे कथित अच्छी संकर्षण के मुखरु एक शत देववर्ष अर्थात 36,000 मानव वर्ष पर्यंत अग्नि उद्गीर्ण हुए तत्पर पुणी 36,000 वर्ष पर्यंत प्रचंड वायु और तरंग से ऐसा मुसलधार वर्षा हुए एवं सागर समूह वर्धित हुई भयंकर भाव जन्म भयंकर भाव जल प्लावन करती 72,000 वर्षर यह सब प्रतिक्रिया त्रिलोकर भूली जाती 72,000 वर्षर यह सब प्रतिज्ञा को त्रिलोकर आंशिक प्रलयर आरंभ प्रारंभ मात्र अटे ଲୋକମାନେ ଲୋକତ୍ରୟରେ ପ୍ରଳୟକାଣ୍ଡ କଥା ଭୁଲିଯାଆନ୍ତି ଏବଂ ଭୌତିକ ସଭ୍ୟତାର ପ୍ରଗତି ବିଧାନ କରି ସୁଖୀ ହେବାକୁ ଇଚ୍ଛା କରନ୍ତି। ଏହାକୁ ମାୟା କୁହାଯାଏ। ତେଣୁ ଏଇ ଯେଉଁ ସୃଷ୍ଟି ସମ୍ବନ୍ଧୀୟ କଥା କୁହାଯାଉଛି ଏଥିରେ କାଳର ବିବରଣ ଦେଇ ମୈତ୍ରମୁନି ବିଦ୍ରୁଙ୍କୁ କହୁଛନ୍ତି ଯେ ବ୍ରହ୍ମାଙ୍କର ଗୋଟିଏ ରାତି ଯେତେବେଳେ ହେଉଛି ସେତେବେଳେ ତ୍ରିଲୋକ ଦଗ୍ଧୀଭୂତ ହୋଇଯାଉଛି, ଧ୍ୱଂସ ହୋଇଯାଉଛି। କେମିତି ନା ସଂକର୍ଷଣ ଅଗ୍ନି ନା ତ୍ରିଲୋକ୍ୟାଂ ଦୟମାନାୟାଂ ତ୍ରିଲୋକ ପାତାଳୋକ ଭୂଲୋକ ଏବଂ ସ୍ୱର୍ଗଲୋକ ଭୂ ରୁଭ ସ୍ୱ ଏଇ ତିନି ଲୋକ ବୋଲି କୁହାଯାଉଛି। ତେଣୁ ତିନି ଲୋକ ଦହ୍ୟମାନାୟାମ ଯେତେବେଳେ ଦହି ମାନେ ଦହ୍ୟ ହେଉଛି ବା ଜ୍ୱଳନ୍ତ ଜଳୁଯାଉଛି ସେହି ସମୟରେ କେମିତି ଜଳୁଛି ନା ସତ୍ୟା ସଂକର୍ଷଣାଗ୍ନି ନା ସଂକର୍ଷଣ ଦେବ ଯିଏକି ହେଉଛନ୍ତି ଭଗବାନଙ୍କର ବିସ୍ତାର। ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ତାଙ୍କର ବିସ୍ତାର ହେଉଛନ୍ତି ବଳରାମ। ବଳରାମଙ୍କ ଠାରୁ ଚତୁର୍ଭୁଜ ଆସୁଛନ୍ତି, ସେ ହେଉଛନ୍ତି ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ। ମୁଁ କହିବି ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ ଏଇ ଚାରିଜଣ ଯେଉଁ ଆସନ୍ତି ଏ ଚତୁର୍ଭୁଜ ବୋଲି କୁହାଯାଏ। ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ। ସେହି ସଂକର୍ଷଣଙ୍କ ଠାରୁ ଜଣେ ବିସ୍ତାର ଆସନ୍ତି, ସେ ହେଉଛନ୍ତି ନାରାୟଣ। ସେ ନାରାୟଣଙ୍କ ଠାରୁ ଆହୁରି ଚତୁର୍ଭୁଜ ସୃଷ୍ଟି ହୁଅନ୍ତି, ସେ ହେଉଛନ୍ତି ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ ଏ ଚତୁର୍ଭୁଜ ବୋଲି କୁହାଯାଏ। ତେଣୁ ଏହି ସଂକର୍ଷଣଙ୍କ ମୁଖରୁ ସଂକର୍ଷଣଙ୍କ ଠାରୁ ଯେଉଁ ବିସ୍ତାର ଆସନ୍ତି ସେ ହେଉଛନ୍ତି ପ୍ରଥମ ଯେଉଁ କାରଣ ଦେବ ସେ ବିଷ୍ଣୁ ଯିଏ ସେ ହେଉଛନ୍ତି ପ୍ରଥମ ବିସ୍ତାର। ସଂକର୍ଷଣଙ୍କ ଠାରୁ ସେ ଆସନ୍ତି ପ୍ରଥମ ବିସ୍ତାର, ତେଣୁ ସେ ହେଉଛନ୍ତି ପୁରୁଷ ପୁରୁଷ ଅବତାର ସେମାନଙ୍କୁ କୁହାଯାଏ। କାରଣ ଦେବ ସେ ବିଷ୍ଣୁ ଆଉ ହେଉଛନ୍ତି ମହାପୁରୁଷ ମହାବିଷ୍ଣୁ, ତେଣୁ ତାଙ୍କ ଠାରୁ ଜଣେ ଅବତାର ଆସନ୍ତି ଯିଏ ଗର୍ଭୋଦକ ସାଇ ବିଷ୍ଣୁ। ସେ ଗର୍ଭୋଦକ ସାଇ ବିଷ୍ଣୁ ଏଇ ଯେଉଁ ଭଗବାନ କାରଣୋଦକ ସାଇ ବିଷ୍ଣୁ ବା ମହାବିଷ୍ଣୁଙ୍କର ନିଶ୍ୱାସରୁ ଯେଉଁ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି ସେଇ ଭୌତିକ ଜଗତକୁ ସେ ଆସନ୍ତି। କାରଣୋଦକ ସାଇ ବିଷ୍ଣୁଙ୍କ ଠାରୁ ଜଣେ ଅବତାର ଆସନ୍ତି, ତାଙ୍କର ବିସ୍ତାର ଆସନ୍ତି, ସେ ହେଉଛନ୍ତି ଗର୍ଭୋଦକ ସାଇ ବିଷ୍ଣୁ। ତେଣୁ ଏ ଭୌତିକ ବ୍ରହ୍ମାଣ୍ଡରେ ସେ ପ୍ରବେଶ କରି ସେଇଟାକୁ ଏଇ ଯେଉଁ ଆମର ଭୌତିକ ବ୍ରହ୍ମାଣ୍ଡ ଏଇଟା ହେଉଛି 50 କୋଟି ଯୋଜନା ବା 400 କୋଟି ମାଇଲ ମାନେ 600 କୋଟି କିଲୋମିଟର ଆର ବିସ୍ତାର। ତେଣୁ ଏଇ 600 କୋଟି ଯେଉଁ କିଲୋମିଟର ଅଛି ବିସ୍ତାର ଆକୁ ସେ ଅଧାକୁ ନିଜର ଶରୀରରୁ ସ୍ୱେଦ ଜାତ କରି ବା ଝାଳ ଜାତ କରିକିରି ଏ ଅଧାକୁ ପୂର୍ଣ୍ଣ କରିଦିଅନ୍ତି, ସେ ହେଉଛି ଗର୍ଭୋଦକ ଜଳ। ତେଣୁ ଏଇ ଗର୍ଭୋଦକ ଜଳରେ ଭଗବାନ ଗର୍ଭୋଦକ ସାଇ ବିଷ୍ଣୁ ଶୟନ କରନ୍ତି, ଅନନ୍ତଦେବ ତାଙ୍କର ଶଯ୍ୟା ବିସ୍ତାର କରନ୍ତି। ଶେଷ ନାଗ ହିସାବରେ ସେ ଯେଉଁ ନାଗ ଶରୀର ଧାରଣ କରିଛନ୍ତି ସେଇଥିରେ 1000 ପଣା 1000 ପଣା ଧାରଣ କରିଛନ୍ତି ଭଗବାନ। ସେ ଅନନ୍ତଦେବ ସେଠି ଶୟନ କରନ୍ତି ଏବଂ ସେଇଥିରେ ଭଗବାନ ଗର୍ଭୋଦକ ସାଇ ବିଷ୍ଣୁ ସେଇ ତାଙ୍କରି ପୃଷ୍ଠରେ ଶୟନ କରିଥାନ୍ତି। ତେଣୁ ତାଙ୍କର ଯେଉଁ ଗର୍ଭୋଦ ଯେଉଁ ନାଭି ରହିଛି ସେ ନାଭି ଗୋଟେ ପଦ୍ମ ଭଳି ଦେଖିବା ପାଇଁ ବହୁତ ସୁନ୍ଦର, ତେଣୁ ସେ ନାଭିରୁ ଗୋଟେ ପଦ୍ମ ଜାତ ହୁଏ, ତେଣୁ ସେହି ପଦ୍ମରୁ ବ୍ରହ୍ମା ସୃଷ୍ଟି ହୁଅନ୍ତି। ବ୍ରହ୍ମା ଯେଉଁ ସୃଷ୍ଟି ହୁଅନ୍ତି ଏହା ପୂର୍ବରୁ ସେ ବର୍ଣ୍ଣନା କରାଯାଇଛି। ବ୍ରହ୍ମା ପ୍ରଥମେ ଜାଣିପାରୁନଥିଲେ ସେ କିଏ, ତେଣୁ ସେ ବହୁତ କାଳ ଧରି ଚେଷ୍ଟା କଲେ, ସେ ଯେଉଁ ପଦ୍ମ ନାଡ଼ ଦେଇକରି ଭିତରକୁ ପ୍ରବେଶ କଲେ କିଛି ଜାଣିପାରିଲେ ନାହିଁ। ତେଣୁ ତାପରେ ସେ ଯେତେବେଳେ ବିଫଳ ହୋଇଗଲେ ସେତେବେଳେ ସେ ଫେରିକିରି ଆସିଲେ, ସେଇ ପଦ୍ମ ପୃଷ୍ଠ ଉପରକୁ ଆସିଲେ, ପଦ୍ମ ପୁଷ୍ପ ଉପରକୁ ଆସିଲେ। ଆସିକରି ସେଇଠି ଚିନ୍ତା କରୁଛନ୍ତି, ସେହି ସମୟରେ ସେ ଦୁଇଟି ଅକ୍ଷର ଶୁଣିଲେ, ତ ଏବଂ ପ, ଏ ଦୁଇଥର ଶୁଣିଲେ, ତ ପ ତ ପ ଏ ଦୁଇଥର ଶୁଣିଲେ। ତେଣୁ ସେ ତପସ୍ୟା କଲେ, ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି, ଯାହାକୁ ଚତୁଶ୍ଳୋକୀ ଭାଗବତ ବୋଲି କୁହାଯାଉଛି, ଯାହାକି ଦ୍ୱିତୀୟ ସ୍କନ୍ଦ 9 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହି 4ଟି ଶ୍ଳୋକ ଶୁଣିକରି ବ୍ରହ୍ମା ସମସ୍ତ ଜ୍ଞାନ ପ୍ରାପ୍ତ ହୋଇଗଲେ, ତେଣୁକରି ସେ ଭୌତିକ ଜଗତ ସୃଷ୍ଟି କରୁଛନ୍ତି। ତେଣୁ ବ୍ରହ୍ମା ଯେଉଁ ସୃଷ୍ଟି କଲେ ଏଇ ଯେଉଁ ପଦ୍ମନାଡ଼କୁ 3 ଭାଗ ପ୍ରଥମେ 3 ଭାଗ ବିଭକ୍ତ କରିଥିଲେ, ସେଥିପାଇଁ ତ୍ରିଲୋକ ବୋଲି କୁହାଯାଉଛି। ତ୍ରିଲୋକ୍ୟାଙ୍ଗ 3ଟି ଲୋକ ପ୍ରଥମେ ଭାଗ କଲେ, 3 ଭାଗ କଲେ, ତେଣୁ ତାକୁ ପୁଣି 14 ଭାଗ କଲେ। ଆମ ପୃଥିବୀ ରହିଲା ମଝିରେ, ତା ତଳେ ରହିଲା 7ଟି ଲୋକ, ଅତଳ ଲୋକ, ବିତଳ, ସୁତଳ, ତଳାତଳ ପାତାଳ ଏ ସରି ମହିତଳ ରସାତଳ ଏବଂ ଅନ୍ତିମ ଲୋକ ହେଉଛି ପାତାଳ ଲୋକ। ଏ ତଳେ ରହୁଛି ସାତଟି ଲୋକ, ଅତଳ ବିତଳ ସୁତଳ ମହିତଳ ଏ ସରି ରସା ତଳାତଳ ମହିତଳ ରସାତଳ ଏବଂ ପାତାଳ, ଏଇ ସାତଟି ଲୋକ ତଳେ ରହିଛି। ତେଣୁ ଇଏ ଗୋଟିଏ ଲୋକରେ ଗଲା। ତାପରେ ଆମର ଭୂ ଯେଉଁ ରହୁଛି ପୃଥିବୀ ରହୁଛି ଇଏ ଗୋଟିଏ ଲୋକ, ଏବଂ ଆଉ ଉପରେ ଯେଉଁ ରହିଲା ଭୂବର ଲୋକ ସ୍ୱର୍ଗ ଲୋକ ଇତ୍ୟାଦି ଏସବୁ ହେଉଛି ଆହୁରି ଛଅଟି ଲୋକ ରହିଛି। ଭୂ ଲୋକ ଉପରେ ଭୂବର ଲୋକ, ତାପରେ ସ୍ୱର୍ଗ ଲୋକ, ତାପରେ ମହତ ଲୋକ, ତାପରେ ଜନଲୋକ, ତାପରେ ତପ ଲୋକ, ସଭା ଉପରେ ହେଉଛି ବ୍ରହ୍ମ ଲୋକ, ଯେଉଁଠି ସତ୍ୟ ଲୋକ ବୋଲି କହିବେ ସେଠି ବ୍ରହ୍ମା ରହୁଛନ୍ତି। ତେଣୁ ଏଇ ଚଉଦ ଭୁବନ ଯେଉଁ ହେଇଛି ଏ ବ୍ରହ୍ମାଙ୍କର ଗୋଟିଏ ଦିନରେ ଏଥିରେ ସବୁ ଜୀବ ସୃଷ୍ଟି ହୁଅନ୍ତି। ବ୍ରହ୍ମାଙ୍କର ଯେଉଁ ରାତି ହେଇଯାଏ ସେତେବେଳେ ସ୍ୱର୍ଗ ଲୋକ ପର୍ଯ୍ୟନ୍ତ, ପାତାଳ ଲୋକରୁ ଆରମ୍ଭ କରି ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ସବୁ ଧ୍ୱଂସ ହେଇଯାଏ। ତେଣୁ ଏଇ ତ୍ରିଲୋକ ଯେତେବେଳେ ଧ୍ୱଂସ ହୁଏ କେମିତି ଧ୍ୱଂସ ହେଉଛି ନା ସଂକର୍ଷଣ ଅଗ୍ନି, ନା ସଂକର୍ଷଣ ଅଗ୍ନି, ନା ସଂକର୍ଷଣ ହେଉଛନ୍ତି ସେ ସଂକର୍ଷଣ ଯେଉଁ ଅନନ୍ତ ଦେବ, ସଂକର୍ଷଣ ହେଉଛି ଅନନ୍ତ ଦେବ ଯିଏକି ତାଙ୍କର 1000 ଫଣା ରହିଛି। ତେଣୁ ଏଇ ସଂକର୍ଷଣ ବା ଅନନ୍ତ ଦେବ ସେ ତାଙ୍କର ଏଇ ଯେଉଁ 1000 ଫଣା ରହିଛି ସେ 1000 ଫଣାରୁ ଗୋଟିଏ ଫଣାରେ ଏ ଭୌତିକ ଜଗତକୁ ଧାରଣ କରିଛନ୍ତି। 400 କୋଟି ଯେଉଁ କହିଲି 600 କୋଟି କିଲୋମିଟର ବିସ୍ତାର ଯେଉଁ ଭୌତିକ ଜଗତକୁ ଧାରଣ କରିଛନ୍ତି ଗୋଟିଏ ଫଣାରେ, କେମିତି ଜଣାଉଛନ୍ତି? କ'ଣ କଷ୍ଟ ହେଉଛି କି ତାଙ୍କୁ? ନା, ତାଙ୍କୁ ଜଣାପଡ଼ୁନି କେଉଁଠି ଅଛି ସେ ପୃଥିବୀ। ଚେତନ ଚର୍ଦ୍ଧା ମଧ୍ୟ ବର୍ଣ୍ଣନା କରାଯାଇଛି ଗୋଟେ ସୋରିଷ ଭଳି ରହିଛି, ତାଙ୍କୁ କିଛି କଷ୍ଟ ନାହିଁ। ଥରେ ବଶିଷ୍ଠ ଏବଂ ବିଶ୍ୱାମିତ୍ର ଏ ଦୁଇ ଜଣ ଋଷି, ପ୍ରସିଦ୍ଧ ଋଷି ସବୁ ରହିଛନ୍ତି। ବଶିଷ୍ଠ ବ୍ରହ୍ମାଙ୍କର ପୁତ୍ର, ବିଶ୍ୱାମିତ୍ର ସେ ଗାଧୀଙ୍କର ପୁତ୍ର। ବିଶ୍ୱାମିତ୍ର ଜଣେ ସମ୍ରାଟ ଥିଲେ, ବିଶ୍ୱର ସମ୍ରାଟ ଥିଲେ। ବହୁତ ତପସ୍ୟା କରି ବହୁତ ମାନେ ବହୁତ ବଡ଼ ତପସ୍ୟା ମାନେ ରାଜା ଥିଲେ, ସମ୍ରାଟ ଥିଲେ। ଥରେ ସେ ତାଙ୍କର ବି ବହୁତ କଥା ରହିଛି, କିନ୍ତୁ ଆମର କଥା ହେଉଛି ଜାଣିବା ପାଇଁ ଯେ ଥରେ ବିଶ୍ୱାମିତ୍ର ସେ ଚାହିଁଲେ ମୁଁ ଋଷି ହେବି, ଯଦିଓ ସେ ଥିଲେ କ୍ଷତ୍ରିୟ କିନ୍ତୁ ସେ ସମସ୍ତ ସାମ୍ରାଜ୍ୟକୁ ତ୍ୟାଗ କରି ସେ ତପସ୍ୟା କଲେ, ବହୁତ କାଳ ବର୍ଷ ତପସ୍ୟା କଲେ, 60,000 ବର୍ଷ ଧରି ତପସ୍ୟା କରିଛନ୍ତି ବୋଲି କୁହାଯାଉଛି ବିଶ୍ୱାମିତ୍ର ଋଷି। ତାଙ୍କର ତପସ୍ୟାରେ ଇନ୍ଦ୍ର ଭୟ କରିଗଲେ, କାଳେ ସିଏ ଇନ୍ଦ୍ର ହେଇଯିବେ କି, କହିକି ସେ ମେନକାକୁ ପ୍ରେରଣା କଲେ। ତେଣୁ ବିଶ୍ୱାମିତ୍ର ଋଷି ଯଦିଓ ବହୁତ ବର୍ଷ କାଳ ତପସ୍ୟା କରିଥିଲେ କିନ୍ତୁ ମେନକାଙ୍କର ଆମର ପ୍ରଭୁପାଦ ମହାରାଜ କହନ୍ତି କେବଳ କାଚର ଋଣୁଝୁଣୁ ଶବ୍ଦ ଶୁଣିକରି ତାଙ୍କ ପ୍ରତି ସେ ଆକର୍ଷିତ ହେଇଗଲେ। ଏତିକି ବର୍ଷ ତପସ୍ୟା କରିଥିଲେ କିନ୍ତୁ ତାଙ୍କ ପ୍ରତି ସେ ଆକର୍ଷିତ ହେଇଗଲେ। ତେଣୁ ତାଙ୍କ ସହିତ ସେ ସଙ୍ଗ କରି ଗୋଟେ କନ୍ୟା ଜାତ କଲେ, ଯାହାକୁ କୁହାଯାଉଛି ଶକୁନ୍ତଳା। ଶକୁନ୍ତଳା ତ ହଁ ଶକୁନ୍ତଳା। ତେଣୁ ଏ ମେନକା ଆମର ବର୍ଣ୍ଣନା କରାଯାଇଛି ଯେତେବେଳେ ଭଗବାନ ରାମଚନ୍ଦ୍ର, ରାମାୟଣରେ ବର୍ଣ୍ଣନା କରାଯାଇଛି ରାମଚନ୍ଦ୍ର ଯେତେବେଳେ ସୀତାଦେବୀଙ୍କର ଅନ୍ୱେଷଣରେ ବାହାରିଥିଲେ, ରାବଣ ଯେତେବେଳେ ଚୋରି କରି ନେଇଗଲା ସୀତାଦେବୀଙ୍କୁ, ଭଗବାନ ରାମଚନ୍ଦ୍ର ଯଦିଓ ସବୁ କିଛି ଜାଣନ୍ତି କିନ୍ତୁ ସେ ଅଜାଣା ଭାବରେ ଖୋଜି ଖୋଜି ବୁଲୁଛନ୍ତି, କ୍ରନ୍ଦନ କରୁଛନ୍ତି, ହା ସୀତେ ବୋଲି କ୍ରନ୍ଦନ କରୁଛନ୍ତି। ତେଣୁ ଏହି ସମୟରେ ସେ ଯାଇ ପହଞ୍ଚନ୍ତି ସୁଗ୍ରୀବଙ୍କ ପାଖରେ ପହଞ୍ଚନ୍ତି। ସୁଗ୍ରୀବଙ୍କର ରକ୍ଷକ ଥିଲେ ହନୁମାନ। ତେଣୁ ହନୁମାନ ହେଉଛନ୍ତି, ସୁଗ୍ରୀବ ହେଉଛନ୍ତି ପ୍ରକୃତରେ ସେ ହେଉଛନ୍ତି ସୂର୍ଯ୍ୟଦେବଙ୍କର ପୁତ୍ର ସୁଗ୍ରୀବ। ତେଣୁ ହନୁମାନ ଯିଏକି ତାଙ୍କର ଜ୍ଞାନ ପ୍ରାପ୍ତ ହୋଇଥିଲେ ସୂର୍ଯ୍ୟଦେବଙ୍କ ଠାରୁ, ବିବସ୍ୱାନ ସୂର୍ଯ୍ୟଦେବ ବିବସ୍ୱାନ, ସେ ଭଗବାନ ଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି। ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଛନ୍ତି ଇମଂ ବିବସତେ ଯୋଗଂ ପ୍ରତବାନ ଅହମ ଅବୟମ। ପ୍ରଭୁପାଦ ମହାରାଜ ତାଙ୍କ ଭାଷାରେ କହିଛନ୍ତି 12,40,000 ବର୍ଷ ପୂର୍ବେ ଭଗବାନ ଏ ଜ୍ଞାନ ଦେଇଥିଲେ ସୂର୍ଯ୍ୟ ଦେବତା ବିବସ୍ୱାନ ଦେଇଥିଲେ। ତେଣୁ ବିବସ୍ୱାନ ମନମେ ପ୍ରାୟ ମନୁ ରିଖୟା କବେ ରବିତ, ବିବସ୍ୱାନ ତାଙ୍କର ପୁତ୍ର ମନୁ ଯିଏ ବୈବସତ ମନୁ ଯିଏ ବର୍ତ୍ତମାନ ମନୁ ଅଛନ୍ତି ସପ୍ତମ ମନୁ, ତାଙ୍କୁ କହିଥିଲେ। ବୈବସତ ମନୁ ତାଙ୍କର ପୁତ୍ର ଇଖୁଆକୁ କହିଥିଲେ ଯେ ଇଖୁଆକୁ ହେଉଛନ୍ତି ଭଗବାନ ରାମଚନ୍ଦ୍ରଙ୍କ ବଂଶର ପୂର୍ବଧର, ପୂର୍ବ ବଂଶଜ ସିଏ। ତେଣୁ ସୂର୍ଯ୍ୟଦେବ ସେ ସୂର୍ଯ୍ୟଦେବଙ୍କ ଠାରୁ ଜ୍ଞାନ ପ୍ରାପ୍ତ ହୋଇଥିଲେ ହନୁମାନଙ୍କୁ, ହନୁମାନଜୀ ସୂର୍ଯ୍ୟଦେବଙ୍କ ପାଖରେ ଯାଇ ଜ୍ଞାନ ପ୍ରାପ୍ତ ହୋଇଥିଲେ। ତେଣୁ ସୂର୍ଯ୍ୟଦେବ ତାଙ୍କୁ କହିଲେ, ଜ୍ଞାନ ପ୍ରାପ୍ତ ହେଲା ପରେ ହନୁମାନ ପଚାରିଲେ ପ୍ରଭୁ ମୁଁ ଆପଣଙ୍କୁ କ'ଣ ଦକ୍ଷିଣା ଦେବି, ନା ତମେ ମୋର ପୁତ୍ର ସୁଗ୍ରୀବଙ୍କୁ ରକ୍ଷା କରିବ। ତେଣୁ ସେ ସୁଗ୍ରୀବଙ୍କୁ ସେ ରକ୍ଷା କରୁଥିଲେ। ତେଣୁ ଭଗବାନ ରାମଚନ୍ଦ୍ର ଯେତେବେଳେ ଆସୁଥିଲେ ଖୋଜି ବୁଲୁଥିଲେ, ସେହି ସମୟରେ ସୁଗ୍ରୀବଙ୍କ ସହିତ ଦେଖା ହେଇଛି। ତାଙ୍କର ସୁଗ୍ରୀବଙ୍କ ସହିତ ସେ ମିତ୍ରତା କରିଛନ୍ତି। ତାଙ୍କର ଭାଇ ବାଳୀ, ବାଳୀକୁ ସେ ହତ୍ୟା କରିଛନ୍ତି। ଭଗବାନ ରାମଚନ୍ଦ୍ର ହତ୍ୟା କରିଛନ୍ତି ବାଳୀକୁ। ହତ୍ୟା କଲା ପରେ ସୁଗ୍ରୀବ ସେଇ ରାଜ୍ୟ କିଷ୍କିନ୍ଧା ରାଜ୍ୟରେ ସେ ରାଜାଧିପତି ହେଇଛନ୍ତି। କିଷ୍କିନ୍ଧା କାଣ୍ଡ, ରାମାୟଣରେ ଯେଉଁ ସାତ କାଣ୍ଡ ରହିଛି, ତାଦେହରେ ଗୋଟିଏ କାଣ୍ଡ ହେଉଛି କିଷ୍କିନ୍ଧା କାଣ୍ଡ। ତେଣୁ ସେଇ ସୁଗ୍ରୀବ ଯେତେବେଳେ ରାଜ୍ୟପ୍ରାପ୍ତି ହେଲେ, ତାଙ୍କର ପତ୍ନୀ ତାରା ଉମା ଆଉ ବାଳିକର ପତ୍ନୀ ତାରା ନା, ହଁ ଉମା, ଯାହା ହଉ ସେ ଦୁଇ ଜଣଙ୍କୁ ରଖିକି ରଖିଲେ। ଯାହା ହଉ ଆମର କହିବାର ଉଦ୍ଦେଶ୍ୟ ହେଉଛି ଯେ ହଁ ତାରା ହେଉଛି ୟାଙ୍କର ବାଳିଙ୍କର ପତ୍ନୀ। ତେଣୁ ଯେତେବେଳେ ସେ ବର୍ତ୍ତମାନ ଚତୁର୍ମାସ ଆସିଗଲା, ଚତୁର୍ମାସ ଆସିଗଲା ଯେତେବେଳେ ସୁଗ୍ରୀବ ତାଙ୍କ ରାଜଧାନୀ ରହିଲେ, ଭଗବାନ ରାମଚନ୍ଦ୍ର ରହିଛନ୍ତି ସେଇ ପ୍ରବର୍ଷଣ ପର୍ବତରେ, ଋଷିମୁଖ ପ୍ରବତ ପର୍ବତ ଉପରେ ରହିଛନ୍ତି। ବର୍ଷା କାଳରେ ବନ୍ୟା କହିଛି, ଆମେ ହାଇସ୍କୁଲରେ ପାଠ ପଢ଼ୁଥିଲୁ, ବର୍ଷା କାଳ ବୋଲେ ସୁଗ୍ରୀବ ରାମଙ୍କ ସହିତ ଦୁଇ ଯୋଗୁଁ ପଡ଼ିଛି ଏକାଦଶା, ଏଇଭଳି ଭାବରେ ପଢ଼ୁଥିଲୁ ସେତେବେଳେ ସ୍କୁଲରେ। ତେଣୁ ବର୍ଷାକାଳ ଚାଲିଗଲା, ବର୍ଷାକାଳ ଚାଲିଗଲା ପରେ ମଧ୍ୟ ସୁଗ୍ରୀବ ଫେରୁନାହାନ୍ତି। ତେଣୁ ଭଗବାନ ରାମଚନ୍ଦ୍ର କହିଲେ ସୁଗ୍ରୀବ ଏପର୍ଯ୍ୟନ୍ତ ଫେରିଲେନି, ମିତ୍ରତା ସ୍ଥାପନ କରିଛନ୍ତି ତାଙ୍କ ସହିତ ଭଗବାନ। ଭଗବାନ ଯେଉଁ ସହିତ ସମ୍ବନ୍ଧ, ସେ ସମ୍ବନ୍ଧ ସବୁବେଳେ ପାଇଁ ରହିଛି, ଚିରନ୍ତନ ସମ୍ବନ୍ଧ। ଭୌତିକ ଜଗତରେ ଆମେ ଯେଉଁ ସମ୍ବନ୍ଧ କରୁଛେ, ସେ ସମ୍ବନ୍ଧ କ୍ଷଣସ୍ଥାୟୀ, ଏ ଶରୀର ଲୀନ ହୋଇଗଲା ପରେ ସେ ସମ୍ବନ୍ଧ ଚାଲିଯିବ। ତେଣୁ ଭଗବାନ ରାମଚନ୍ଦ୍ର ଯେତେବେଳେ ସୁଗ୍ରୀବଙ୍କ ସହିତ ସମ୍ବନ୍ଧ ସ୍ଥାପନ କଲେ, ମିତ୍ରତା ସ୍ଥାପନ କଲେ, ସେତେବେଳେ ସବୁଦିନ ପାଇଁ ସେ ସ୍ଥାପନ କରିଛନ୍ତି, ବର୍ତ୍ତମାନ ମଧ୍ୟ ସେଇ ସମ୍ବନ୍ଧ ରହିଛି। ତେଣୁ ରାମଚନ୍ଦ୍ର ଭଗବାନ କହିଲେ, ଲକ୍ଷ୍ମଣ ବର୍ଷାକାଳ ଚାଲିଗଲା, ଚତୁର୍ମାସ ଚାଲିଗଲା, କିନ୍ତୁ ସୁଗ୍ରୀବ ଫେରିଲେ ନାହିଁ, କ'ଣ କରିବା? ସେତେବେଳେ ଲକ୍ଷ୍ମଣ ଯେ କି ଶଙ୍କର୍ଷଣଙ୍କ ଅବତାର ହେଉଛନ୍ତି ଲକ୍ଷ୍ମଣ ଦେବ। ତେଣୁ ଲକ୍ଷ୍ମଣ ଦେବ ସେ ଚାଲିଲେ କିଷ୍କିନ୍ଧାକୁ ଗଲେ। ତେଣୁ ସେଇଠି ଆମର କହିବାର ଉଦ୍ଦେଶ୍ୟ ଥିଲା, ସେଇଠି ତାରା କହୁଛନ୍ତି, ସେ ବହୁତ ଲକ୍ଷ୍ମଣ ଦେବ ବହୁତ କ୍ରୋଧ ପ୍ରକାଶ କରୁଛନ୍ତି, ସବୁକିଛି ଜାଳି ଦେବେ, କାରଣ ତାଙ୍କର ଏଇଠି ସେ ଜାଳି ଦେଉଛନ୍ତି, ସମଗ୍ର ତ୍ରିଲୋକକୁ ଜାଳି ଦେଉଛନ୍ତି ସେ। ତେଣୁ ସେଇଭଳି ଭାବରେ କ୍ରୋଧ ପ୍ରକାଶ କରିଛନ୍ତି। ସେହି ସମୟରେ ତାରା ଯିଏକି ବାଳୀଙ୍କର ପତ୍ନୀ, ସିଏ ଆସି ଲକ୍ଷ୍ମଣ ଦେବଙ୍କୁ ସାନ୍ତ୍ୱନା ଦେଇଛନ୍ତି। ସେ ଏଇ ବିଶ୍ୱାମିତ୍ର ପ୍ରସଙ୍ଗ କଥା କହିଥିଲେ। ସେ କହିଲେ, ପ୍ରଭୁ ବିଶ୍ୱାମିତ୍ର ଋଷି ଯିଏକି 60,000 ବର୍ଷ ଧରି ତପସ୍ୟା କରିଥିଲେ, କିନ୍ତୁ ତଥାପି ମେନକାଙ୍କର ପ୍ରତି ସେ ଆକର୍ଷିତ ହେଇଗଲେ, ଏବଂ ତାଙ୍କୁ 10,000 ବର୍ଷ ଗୋଟେ ଦିନ ଭଳିଆ ଲାଗିଲା, ତାଙ୍କ ସହିତ ସେ 10,000 ତାଙ୍କୁ ଲାଗିଲା ଗୋଟେ ଦିନ ଭଳି, ରାମାୟଣରେ ଏଇଟା ବର୍ଣ୍ଣନା କରାଯାଇଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଯେ ଏଇ ଯୋଉ ଲକ୍ଷ୍ମଣ ଦେବ, ଏଇ ଯୋଉ ତାଙ୍କ ବିଶ୍ୱାମିତ୍ର ଋଷି, ଯାହା ହଉ ଲକ୍ଷ୍ମଣ ଦେବ ତାଙ୍କୁ ତାପରେ ସୁଗ୍ରୀବ ଗଲେ, ଭଗବାନ ରାମଚନ୍ଦ୍ର ସହିତ ଗଲେ, କହିଲେ ପ୍ରକୃତରେ ମୁଁ ସବୁ ବ୍ୟବସ୍ଥା କରୁଥିଲି, ଆପଣମାନଙ୍କ ପାଇଁ ସବୁ ବାନର ସେନାଙ୍କୁ ଯୋଗାଡ଼ କରୁଥିଲି, ରାବଣର ଯୋଉ ଲଙ୍କା ରହିଛି ତା ଦେହରେ ଅନେକ ଅସୁର ସୈନ୍ୟ ରହିଛନ୍ତି, ତାର ସବୁ ବର୍ଣ୍ଣନା କରାଯାଇଛି କେତେ ଅସୁର ସୈନ୍ୟ ରହିଛନ୍ତି, ତେଣୁ ସେମାନଙ୍କ ପାଇଁ ଯୁଦ୍ଧ କରିବା ପାଇଁ ମୁଁ ବାନର ସେନାଙ୍କୁ ସବୁ ଏକାଠି କରୁଥିଲି, ସେଥିପାଇଁ ଡେରି ହେଇଗଲା। ଆଉ ତାପରେ ସେ ସବୁ ଭଗବାନ ରାମଚନ୍ଦ୍ରଙ୍କ ଲୀଳା ସବୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଏଇ ବିଶ୍ୱାମିତ୍ର ଋଷି ଯିଏକି ବହୁତ ତପସ୍ୟା କରିକିରି ବହୁତ ଉଚ୍ଚ ପଦ ପାଇଥିଲେ, ଜୟ ଶ୍ରୀ ରାଧାମ ଧର୍ମ ଯୋଗୀ, କିନ୍ତୁ ବଶିଷ୍ଠ ଏବଂ ବିଶ୍ୱାମିତ୍ର ଭିତରେ କଳହ ହେଇଥିଲା। ସେ କଳହ କରିକିରି ସେମାନେ ଯାଇଥିଲେ ସେ ଅନନ୍ତ ଦେବଙ୍କ ପାଖକୁ, ଯିଏକି ଶଙ୍କର୍ଷଣ ଯିଏ ଅନନ୍ତ ଦେବ, ତାଙ୍କର ବହୁତ ନାମ ରହିଛି, ଅନନ୍ତ ଦେବ ମଧ୍ୟ କୁହାଯାଉଛି, ତାଙ୍କର 1,000 ଫଣା ରହିଛି, 1,000 ଫଣାରେ ଗୋଟିଏ ଫଣାରେ ସେ ଧାରଣ କରିଛନ୍ତି ସମଗ୍ର ବିଶ୍ୱବ୍ରହ୍ମାଣ୍ଡ। ତେଣୁ ବିଶ୍ୱାମିତ୍ର ଋଷି ଏବଂ ଇଏ ବଶିଷ୍ଠ ଋଷି ଯାଇ ପଚାରିଲେ, ଭଗବାନଙ୍କୁ ପ୍ରଣାମ କରି କହିଲେ, ପ୍ରଭୁ ଆମର ଗୋଟେ କଳ ହେଇଛି, ଆମର ଗୋଟେ ସମାଧାନ କରନ୍ତୁ। ନା କ'ଣ କଳ? ନା ଆମ ଭିତରୁ କିଏ ଶ୍ରେଷ୍ଠ? ବିଶ୍ୱାମିତ୍ର କହୁଛନ୍ତି ମୁଁ ଶ୍ରେଷ୍ଠ, ବଶିଷ୍ଠ ଯଦିଓ ବହୁତ ଉନ୍ନତ ସ୍ତରର, କିନ୍ତୁ ତଥାପି ଯଦିଓ କଳ ପଡ଼ିଛି, ସେତେବେଳେ ସେ ଆସିଲେ ବିବାଦ ସମାଧାନ କରିବା ପାଇଁ। ତେଣୁ ଭଗବାନ ଅନନ୍ତ ଦେବ, ଶଙ୍କର୍ଷଣ ଦେବ ସେ କହିଲେ ଯେ ତମ ଭିତରୁ ଜଣେ କି ଆଗ ଏଇଟାକୁ ଧାରଣ କର, ଏ ପୃଥିବୀକୁ 600 କୋଟି ମାଇଲ ପୃଥିବୀକୁ ଧାରଣ କର, ଭୌତିକ ଜଗତକୁ ଧାରଣ କର, ମୁଁ କହିବି, ମୋର ନିର୍ଣ୍ଣୟ ଶୁଣେଇବି। ତେଣୁ ପ୍ରଥମେ ବିଶ୍ୱାମିତ୍ର ଋଷି ଚେଷ୍ଟା କଲେ, ପାରିଲେ ନାହିଁ, କିନ୍ତୁ ବଶିଷ୍ଠ ଦେବ ଧାରଣ କରିପାରିଲେ, ତାଙ୍କର ଏତେ ଯୋଗ ଶକ୍ତି ରହିଛି। ତେଣୁ ଆନନ୍ଦ ଦେବ କହିଲେ ବର୍ତ୍ତମାନ ତୁମ ସମସ୍ୟାର ସମାଧାନ ହେଇଗଲା, ଆଉ କହିବା ଦରକାର ନାହିଁ କିଏ ଶ୍ରେଷ୍ଠ। ତେଣୁ ଅନନ୍ତ ଦେବ ଏ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ଏ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ଖାଲି ବହୁତ କଷ୍ଟରେ ଧାରଣ କରିଛନ୍ତି ନାହିଁ, ସେ ଜାଣୁନାହାନ୍ତି ତାଙ୍କର ଏ ଭୌତିକ ଜଗତକୁ ଧରିଛନ୍ତି ବୋଲି। ସେ ସବୁବେଳେ ଭଗବାନଙ୍କର ଗୁଣଗାନ କରି ଚାଲୁଛନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ସେ ଅନନ୍ତ ଦେବ ଭାଗବତ ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବ୍ରହ୍ମା ଏକଥା କହୁଛନ୍ତି ନାରଦଙ୍କୁ। ନାରଦ ଯେତେବେଳେ ପଚାରିଲେ, ହେ ପିତା, ଆପଣ ତ ଏ ଭୌତିକ ଜଗତ ସୃଷ୍ଟିକର୍ତ୍ତା, ପୁଣି ଆପଣ କାହାର ଧ୍ୟାନ କରୁଛନ୍ତି, କାହିଁକି ଆପଣ ଏତେ ତପସ୍ୟା କରୁଛନ୍ତି, ଆପଣଙ୍କଠାରୁ ଆଉ କିଏ ଶ୍ରେଷ୍ଠ ଅଛନ୍ତି କି? ତେଣୁ ସେହି ପ୍ରସଙ୍ଗରେ ମୁଁ ସେଦିନ କହିଥିଲି, ବ୍ରହ୍ମା କହିଥିଲେ, ମୁଁ ସୃଜାମି ତ ନିଯୁକ୍ତ ହମ୍, ମୁଁ ଯେଉଁ ସୃଷ୍ଟି କରୁଛି ମୁଁ ସେହି ଭଗବାନ କୃଷ୍ଣଙ୍କ ଦ୍ୱାରା ନିଯୁକ୍ତ ହେଇ ସୃଷ୍ଟି କରୁଛି, ମୁଁ ଶ୍ରେଷ୍ଠ ନୁହଁ, ଭଗବାନ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ହର ହର ତିତ୍ୱସ ହରି ହର, ଯିଏକି ଶିବଜୀ, ସିଏ ଯେଉଁ ଧ୍ୱଂସ କରିବେ ଏଇ ଶଙ୍କର୍ଷଣଙ୍କ ଅଗ୍ନି ସମୟରେ, ଶିବଜୀ ମଧ୍ୟ ତାଣ୍ଡବ ନୃତ୍ୟ କରିବେ, ତାଣ୍ଡବ ନୃତ୍ୟ ଏବଂ ଶଙ୍କର୍ଷଣଙ୍କ ମୁଖରୁ ଯେଉଁ ଅଗ୍ନି ବାହାରୁଛି ଏଇ ମାଧ୍ୟମରେ ଏ ତ୍ରିଲୋକ ସବୁ ଧ୍ୱଂସ ହେଇଯାଉଛି। ଶିବଜୀ ହେଉଛନ୍ତି ଧ୍ୱଂସକର୍ତ୍ତା ଧ୍ୱଂସକାରୀ, ସୃଷ୍ଟିକର୍ତ୍ତା ହେଉଛନ୍ତି ବ୍ରହ୍ମା, ପ୍ରଳୟକର୍ତ୍ତା ହେଉଛନ୍ତି ଶିବଜୀ, ଏବଂ ପାଳନ କର୍ତ୍ତା ହେଉଛନ୍ତି ବିଷ୍ଣୁ। ତେଣୁ ସେ କଥା ବିଷ୍ଣୁ ବ୍ରହ୍ମା କହୁଛନ୍ତି ନାରଦକୁ, ତାଙ୍କ ପୁତ୍ରକୁ, ହେ ପୁତ୍ର, ସୃଜାମି ତ ନିଯୁକ୍ତ ହମ୍, ହର ହରତି ତଦ୍ବସ, ଶିବଜୀ ଯେଉଁ ଧ୍ୱଂସ କରନ୍ତି ସେ ତାଙ୍କ ଦ୍ୱାରା ନିଯୁକ୍ତ ହେଇଛନ୍ତି, ଏବଂ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତି ଧୂ, ଭଗବାନ ଏଇ ଯେଉଁ ବିଶ୍ୱକୁ କିଏ ପାଳନ କରନ୍ତି ନା, ଭଗବାନ ପୁରୁଷ ରୂପରେ ଯେଉଁ ତିନି ପୁରୁଷ ଅବତାର ରହିଛନ୍ତି, କାରଣଦେବ ସାଇ ବିଷ୍ଣୁ, ଗର୍ଭଦେବ ସାଇ ବିଷ୍ଣୁ, କ୍ଷୀରୋଦେବ ସାଇ ବିଷ୍ଣୁ, ବିଶେଷ ଭାବରେ କ୍ଷୀରୋଦେବ ସାଇ ବିଷ୍ଣୁ ପାଳନ କରନ୍ତି, ସମସ୍ତଙ୍କ ହୃଦୟ ରହିଛନ୍ତି, ହୃଦୟ ରହିକରି ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଉଛନ୍ତି କିଭଳି ତୁମେ ଏଇଟା କର ସେଇଟା କର। ମତ ସ୍ମୃତି ଜ୍ଞାନମ ଅପହନମ ଚ, ଭଗବାନଙ୍କର ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି, ଏହି ମାଧ୍ୟମରେ ସେ ପାଳନ କରୁଛନ୍ତି ସମସ୍ତଙ୍କୁ। ଏବଂ ଗର୍ଭଦେବ ସାଇ ବିଷ୍ଣୁ ସମଗ୍ର ବିଶ୍ୱରେ ବ୍ରହ୍ମାଣ୍ଡ ଭିତରେ ରହି ସେ ବିଶ୍ୱକୁ ମଧ୍ୟ ପାଳନ କରୁଛନ୍ତି। ଭଗବତ ଗୀତା ପଞ୍ଚଦଶ ଅଧ୍ୟାୟରେ ଭଗବାନ ସେ କଥା କହିଛନ୍ତି, ବିଭତି ହମ୍ ଏଉ ଗ୍ରାମବାସ୍ୟ ତ ଭୂତାନି ଧାରୟା ମେମୋଜସା କୃଷ୍ଣାମି ଚୌଷଧି ସର୍ବା ସମଭୂତ୍ୱା ରସାତ୍ମକ, ଭଗବାନ ଏଇ ପୃଥିବୀରେ ରହିକରି ଏ ଭୌତିକ ଜଗତରେ ରହି ବିଭତି ସମସ୍ତଙ୍କୁ ପାଳନ କରୁଛନ୍ତି ଭଗବାନ। ତେଣୁ ଏଇ ଯେଉଁ ସୃଷ୍ଟିକର୍ତ୍ତା ଧ୍ୱଂସକର୍ତ୍ତା ଏବଂ ପାଳନକର୍ତ୍ତା ଏ କଥା କହିଲା ବେଳେ ବିଷ୍ଣୁଙ୍କ ବିଷୟରେ ଯେଉଁ ଗୁଣଗାନ କରୁଛନ୍ତି ସେଥିରେ କହୁଛନ୍ତି, ହେ ନାରଦ, ଭଗବାନଙ୍କର ବିଭିନ୍ନ ଅବତାର ବିଷୟରେ ସେ କହୁଛନ୍ତି, ଦ୍ୱିତୀୟ ସ୍କନ୍ଧ ସପ୍ତମ ଅଧ୍ୟାୟରେ ବିଭିନ୍ନ ଅବତାର ବିଷୟରେ କହୁଛନ୍ତି। ତାପରେ ଅନ୍ତିମରେ କହିଲେ, ଏ ନାରଦ, ଯେଉଁ ଭଗବାନଙ୍କର ଯେଉଁ ଅବତାର ଅଛି ମୁଁ କେତେ କହିବି, ନାଥଂ ବିଦାନ ମମି ମୁନୟୋ ବ୍ରଜାସ୍ତେ ମାୟା ବଳସ୍ୟ ପୁରୁଷସ୍ୟ କୁତୋ ବରାଜେ ଗାୟନ ଗୁଣନ ଦଶଶତା ନନ ଆଦିଦେବ ଶେଷ ଅଧୁନା ବି ସମବଶ୍ୟ ଦିନାଶ ପାରମ। ସେ କହୁଛନ୍ତି, ହେ ନାରଦ, ସେଇ ଭଗବାନଙ୍କର ଅନ୍ତ କେହି ଜାଣିପାରନ୍ତି ନାହିଁ, ନା ଅନ୍ତଂ ବିଦା ମମି, ମୁଁ ମଧ୍ୟ ଜାଣିପାରୁ ନାହିଁ, ନା ଅନ୍ତଂ ବିଦା ମମି ମୁନୟ ବ୍ରଜାସ୍ତେ, ନାରଦଙ୍କର ଅଗ୍ରଜ ହେଉଛନ୍ତି କିଏ ନା ଶିବଜୀ ଏବଂ ଚାରି କୁମାର, ବ୍ରହ୍ମାଙ୍କର ପ୍ରଥମ ପୁତ୍ର ହେଉଛନ୍ତି ଚାରି କୁମାର, ସନତ ସନାତନ ସନନ୍ଦନ ସନତ କୁମାର, ଏ ଚାରି କୁମାର ହେଉଛନ୍ତି ବ୍ରହ୍ମାଙ୍କର ପ୍ରଥମ ପୁତ୍ର। ଯଦିଓ ତାଙ୍କର ବହୁତ ବୟସ, କିନ୍ତୁ ସେ ବର୍ତ୍ତମାନ ସବୁବେଳେ ପାଞ୍ଚ ବର୍ଷର ବାଳକ ଭଳି ରହିଛନ୍ତି ଏବଂ ଉଲଗ୍ନ ରହିଛନ୍ତି, ପାଞ୍ଚ ବର୍ଷର ବାଳକ, ପାଞ୍ଚ ବର୍ଷର ବାଳକ ଭଳି ଉଲଗ୍ନ ହେଇକି ରହିଛନ୍ତି ସବୁବେଳେ। ତେଣୁ ବ୍ରହ୍ମା କହୁଛନ୍ତି, ହେ ନାରଦ, ତାଙ୍କର ଯେ ଭଗବାନର ଅନ୍ତ ମୁଁ ଜାଣିପାରୁ ନାହିଁ, ନା ଅନ୍ତଂ ବିଦା ମମି ମୁନୟୋ ବ୍ରଜାସ୍ତେ, ତମର ଅଗ୍ରଜମାନେ ମଧ୍ୟ ଜାଣିପାରୁନାହାନ୍ତି, ତମେ ମଧ୍ୟ ଜାଣିପାରୁନ, କିନ୍ତୁ ମାୟା ବଳସ୍ୟ ପୁରୁଷସ୍ୟ କୁତୁ ବରାଜେ, ଆଉ ଏ ଯେଉଁ ଅବରା ଯେଉଁମାନେ ନିଚ ସ୍ତରରେ ଅଛନ୍ତି ଏ ମନୁଷ୍ୟମାନଙ୍କ କଥା କ'ଣ କହିବା, ଗାୟନ ଗୁଣନ ଦଶଶତା ନନ ଆଦି ଦେବ ଶେଷ ଅଧୁନା ବି ସମବଶ୍ୟତି ନାଶ ପାର। ସେ ଯେଉଁ ଅନନ୍ତ ଦେବ ଯେ ଭୂମଣ୍ଡଳକୁ ଧାରଣ କରିଛନ୍ତି, ସେ ଗାୟନ ଗୁଣାନ ଦଶଶତା ନନ ଦଶ, ଏକ ହଜାର ମୁଖ ତାଙ୍କର ଆନନ ବା ମୁଖ ତାଙ୍କର ବା ଫଣା, ଏକ ହଜାର ଫଣା, ଏକ ହଜାର ପଣାରେ ଭଗବାନ ଗୁଣଗାନ ଭଗବାନ ଗୁଣଗାନ କରୁଛନ୍ତି। ଆମେ ଗୋଟିଏ ମୁଖରେ କଥା କହୁଛୁ, ସେ ଏକ ହଜାର ମୁଖରେ କଥା କହୁଛନ୍ତି, ସବୁବେଳେ ପାଇଁ କଥା ଚାଲିଛି ତାଙ୍କର ଭଗବାନଙ୍କର କଥା। এবং শেষ অধুনাবধি সমবস্থিতি নাশ পার এ পর্যন্ত মধ্যে তাঙ্কর ভগবানকর গুণ শেষ হো না তেমন সেইটি যাইকি ইয়ে চারি কুমার তাঙ্কু ভগবান কথা শুনেছিলে চারি কুমার এই অষ্টম অধ্যায়ের বর্ণনা করা যায় সেটা চারি কুমার ভগবান শঙ্করষণ ঠাউ ভগবান কথা প্রাপ্ত শুনেছিলে ভাগবত শুনেছিলে শঙ্করষণ চারি কুমার ঠাউ সাংখ্যায়ন ঋষি শুনেছিলে সাংখ্যায়ন ঋষি ঠারু বৃহস্পতি এবং পরাশর শুনেছিলে এবং পরাশর ঠাউ এই মৈত্রমুনি শুনেছেন এবে সে বর্তমান কথা কৌশল এ পরম্পরার জ্ঞান আসুচ তেণু শঙ্করষণ দেব যে অনন্তদেব বলে তাকে কুযাচ্ছি সে তাঁর এক হাজার মুখে ভগবান গুণগান করছেন এবং সে জাঁপার না যে সে পৃথিবী ধারণ করছেন বলে কিন্তু ব্রহ্মাঙ্কর রাত্রি হচ্ছে সেতবে তাঁকর সত্যা শঙ্করষণ অগ্নিনা তাঁকর মুখর অগ্নি নির্গত হচ্ছে ব্রহ্মাঙ্কর রাত্রি সময় তাঁকর মুখর অগ্নি নির্গত হচ্ছে নির্গত হলে কোণ হচ্ছে না যাতে উষ্মা মহলোকান তেমন অগ্নি আলামে নিশ্চিন্ত ভাবে বহু গরম হব বহু উষ্ম হব বহু গরম হব তেমন যেমন বর্তমান খরা দিনে বহু উত্তাপ বৃদ্ধি পাই লোক মরি যাচ্ছেন তেমন সেইভাবে ভাবে স্বর্গলোক পর্যন্ত যদিও ধ্বংস হয়ে যাচ্ছে কিন্তু স্বর্গলোকের উপরে রয়েছে মহত লোক মহত লোকের এটি কুযাচ্ছি জনম ভৃগাদয় আর্জিতা মহত লোকর যাতে উষ্মা মহলোকা মহলোকর সে রইপারতি না এত গরম হুয়ে তেমন সে কম করতে জনম ভৃগাদয় ভৃগ আদি ঋষি মানে সব সেটি অনেক সে জনলোক যাতে মহত লোকর উপর লোক হচ্ছে জনলোক তেমন সেটি যা অর্জিতা মানে বহু গরম যেত হুয়ে সে রইপারতি না এত গরম হুয়ে রইপারতি না কিন্তু সে জনলোক নষ্ট হুয়ে না মহৎ লোক নষ্ট হুয়ে না কিন্তু মহৎ লোকের বহু গরম হুয়ে সেপি সে রইপারতি না তেমন সে জনলোক যাতে তেমন জনলোকের ওই যে এতে যে উষ্ম থাকে এ উষ্মটা সেটি জনাপড়ে না সেটি সান পরিস্থিতি থাকে সান টেম্পারেচর থাকে তেমন সেটি সে রুহতি এই ব্রহ্মাঙ্কর গোটে দিন রাতে সরিয়া পর্যন্ত সেটি সে রুহতি ছতিশ হাজার বর্ষ যে কুযাচ্ছি ব্রহ্মাঙ্কর গোটে রাতে হচ্ছে চারিশ বতিশ কোটি বর্ষ পৃথিবীর গণনার চারিশ বতিশ কোটি বর্ষ তেমন সেটিকার গণনার তাঁকর মধ্যে সেইভাবে ভাবে টিকি অধিকা সময় হয়েছিল ব্রহ্মাঙ্কর গোটে রাতে তাঁকর আছে রাতে হয়েছিল বা দিন রাতে মিশিক কে হয়েছিল জনলোকের তেমন সেটি সে রহতি এই ব্রহ্মাঙ্কর গোটে রাতে সরিয়া পর্যন্ত তেমন যেত ব্রহ্মাঙ্কর রাত্রি সরি যায় সেতু পুঁ সে এই ভৌতিক জগৎ পুঁ সৃষ্টি হুয়ে ব্রহ্মা পুঁ যেত সকাল হয়ে যায় সে পুঁ সৃষ্টি করতে এই যে ধ্বংস লোক সব ধ্বংস হয়ে যাই তাকে পুঁ সে সৃষ্টি করতে তেমন এইভাবে ভাবে ত্রিলোক দগ্ধ হয়ে যায় ব্রহ্মাঙ্কর গোটে রাত্রে তেমন তা পরশ্লোকের কৌশল তাবৎ ত্রিভুবন সদ্য কল্পান্তে দ্বিচ সিন এটা কৌ শ্লোক তিরিশ তার একত্রিশ তাবৎ ত্রিভুবন সদ্য কল্পান্তে দ্বিচ সিন্ধব প্লাবয়ন্তি উৎকুট উৎকুটাটব চণ্ড বাতেরি তর্মময় সেই সময়ে যে যে অগ্নি যাতে সব ধ্বংস হয়ে যায় সেই সময় কম হুয়ে না শঙ্করষণ মুখর যাই একশত বর্ষ দেববর্ষ দেববর্ষ একশত বর্ষ ধরিকি মানব মানে অগ্নি উদ্গীর্ণ হুয়ে শঙ্করষণকর মুখর যে অগ্নি উদ্গীর্ণ হুয়ে দেবলোকর গণনা অনুসারে একশত বর্ষ একশত বর্ষ আমার পৃথিবী গণনা হব ছত্রিশ হাজার মানব বর্ষ ছত্রিশ হাজার বর্ষ পর্যন্ত গরম হব বহু গরম হব সেপি সে পড়াই যাতে মৃগাদি ঋষি পড়াই যাতে তাপরে পুঁজি ছত্রিশ হাজার বর্ষ পর্যন্ত প্রচণ্ড বায়ু ও তরঙ্গ সহ মুষলধারে বর্ষা হব প্রচণ্ড বায়ু হ্যাঁ এই স্বর্গলোক পর্যন্ত এইসব ধ্বংস হয়ে যাব এবং হলে কম হব না এবং সাগর সমূহ বর্ধিত হয়ে ভয়ঙ্কর ভাবে জল প্লাবন করতে যে এতে সব প্রয় প্রলয় পয়োধি জল বলে তা কুযায় যে জয়দেব গোস্বামী রচনা করছেন তাঁর দশাবতার স্তোত্রে প্রথম শ্লোকটি হচ্ছে সেটা প্রলয় পয়োধি জলে দূতবান শ্রী বেদম এই প্রলয় পয়োধি এই প্রলয় জলরে ভগবান মীন রূপে আসছিলেন দূতবান বেদ ব্রহ্মাঙ্কর বেদ মুখর বেদটি পড়ে যাই তবে পড়ে যাই তেমন ভগবান মীন রূপে তাকে উদ্ধার কলে বেদকে উদ্ধার কলে প্রলয় পয়োধি জলে দূতবান শ্রী বেদম এইভাবে ভাবে সে বর্ণনা করা যাই দশাবতার স্তোত্রে
ତେଣୁ ଏଇ 36,000 ବର୍ଷ ପୁଣି ସେଇଭଳି ଭାବରେ ଜଳ ସବୁ ରହିଛି, ଜଳ ପ୍ଲାବିତ ହେବ, ଭୀଷଣ ତରଙ୍ଗ ସବୁ ଆସେ, ଏଇଟା ପ୍ରଳୟ ପୟୋଧି ଜଳ ବୋଲି କୁହାଯାଉଛି। ପ୍ରଳୟ ପୟୋଧି ପୟୋଧି ମାନେ ସାଗର, ପ୍ରଳୟ ଏଇ ସାଗରଟା ପ୍ରଳୟ ଜଳରେ ମାନେ ବହୁତ ଏତେ ଭୟଙ୍କର ଉର୍ମି ବା ଭୟଙ୍କର ଢେଉ ହୁଏ, ବ୍ରହ୍ମା ଦେଖି ମଧ୍ୟ ଭୟ କରିଯାଆନ୍ତି, ବର୍ଣ୍ଣନା କରାଯାଇଛି। କିନ୍ତୁ ଭଗବାନ ସେଇ ପ୍ରଳୟପୟୋଧି ଜଳରେ ସେ ବହୁତ ଶାନ୍ତ ଭାବରେ ସହନ କରିଥାନ୍ତି, ତାଙ୍କର କୌଣସି ଭୟ ନଥାଏ, ତାଙ୍କର କୌଣସି କଷ୍ଟ ନଥାଏ, ସେ ଶାନ୍ତ ଭାବରେ ସହନ କରିଥାନ୍ତି। ତେଣୁ ଏଇ ଯୋଉ କୁହାଯାଉଲା ଯେ କଳ୍ପାନ୍ତ କାଳେ ବା ପ୍ରଳୟ କାଳ ଉପସ୍ଥିତ ହେଲେ ସମୁଦ୍ର ସବୁ ବର୍ଜିତ ହୁଅନ୍ତି ଏବଂ ଉତ୍କଟ କ୍ଷୋଭଯୁକ୍ତ ପ୍ରଚଣ୍ଡ ବାୟୁବେଗରେ ତରଙ୍ଗ ସମୂହ ପରିଚାଳିତ ହୋଇ ତ୍ରିଭୁବନକୁ ତତ୍କ୍ଷଣାତ୍ ପରିପ୍ଳାବିତ, ତିନି ଭୁବନକୁ ଜଳ ପ୍ଳାବିତ ହୋଇଯାଏ, ତିନି ଭୁବନ ନଷ୍ଟ ହୋଇଯାଏ, ଜଳରେ ଜଳ ଭିତରେ ମଗ୍ନ ହୋଇଯାଏ, ତେଣୁ ଧ୍ୱଂସ ହୋଇଯାଇଥାଏ। ପୁଣି ଯେତେବେଳେ ବ୍ରହ୍ମାଙ୍କର ଦିନ ଆସିବ ସେତେବେଳେ ସେ ପୁଣି ଏ ତ୍ରିଲୋକକୁ ପୁଣି ସୃଷ୍ଟି କରିବେ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ସୃଷ୍ଟି କରିବେ। ତେଣୁ ଏଇ ଯେଉଁ ସମୟ ଯେଉଁ କୁହାଗଲା 14 ଜଣ ମନୁ ବ୍ରହ୍ମାଙ୍କର ଗୋଟେ ଦିନରେ 14 ଜଣ ମନୁ ଆସନ୍ତି, ତାପରେ ଏ ପ୍ରଳୟ ହୁଏ, ରାତ୍ରିର ପ୍ରଳୟ ହୁଏ, ପୁଣି ଯେତେବେଳେ ଦିନ ଆସେ ପୁଣି ସେତେବେଳେ ମନୁ ଆସନ୍ତି, ପୁଣି ସୃଷ୍ଟି ହୁଏ, ଯେମିତି ବର୍ତ୍ତମାନ ସୃଷ୍ଟି କରାହେଉଛି, କଥା କୁହାହେଉଛି, ସେଇଭଳିଆ ପୁଣି ସବୁ ସୃଷ୍ଟି କରିବେ, ବ୍ରହ୍ମା ସବୁ ସୃଷ୍ଟି କରିବେ। ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି ସେ କଥା ଯେ ଭୂତଗ୍ରାମ ସୈବାୟଂ ଭୂତ୍ୱା ଭୂତ୍ୱା ପ୍ରଳୀୟତେ ରାତ୍ରାଗମୀ ବସପାତ ପ୍ରଭବନ୍ତି ଅରାଗମୀ। ଏହିସବୁ ବ୍ରହ୍ମାଙ୍କର ଗୋଟେ ଦିନରେ ଏ ଭୌତିକ ଜାଗା ସବୁ ଧ୍ୱଂସ ହୋଇଯାଏ, ସ୍ୱର୍ଗଲୋକ ପର୍ଯ୍ୟନ୍ତ ଧ୍ୱଂସ ହୋଇଯାଏ, ପୁଣି ଯେତେବେଳେ ବ୍ରହ୍ମାଙ୍କର ଦିନ ହୁଏ ସେତେବେଳେ ପୁଣି ସେ ସୃଷ୍ଟି କରନ୍ତି, ପ୍ରଜା ସୃଷ୍ଟି କରନ୍ତି, ଲୋକ ସୃଷ୍ଟି କରିବେ, ପ୍ରଜା ସୃଷ୍ଟି କରିବେ, ସବୁ ସୃଷ୍ଟି କରିବେ, ପୁଣି ତ ଚାଲିବ। ତେଣୁ ଏଇଭଳି ଭାବରେ ତାଙ୍କର 100 ବର୍ଷ କାଳ ସୃଷ୍ଟି ସ୍ଥିତି ପ୍ରଳୟ ଚାଲିଛି। କିନ୍ତୁ ବ୍ରହ୍ମାଙ୍କ ଯେତେବେଳେ 100 ବର୍ଷ ହୋଇଯିବ ସେତେବେଳେ ଆଉ ସେ ବ୍ରହ୍ମା ବି ରହିବେ ନାହିଁ, ସେ ଭଗବାନ ଧାମକୁ ଯାଆନ୍ତି। ଯେଉଁମାନେ ଭଗବାନଙ୍କର ଭକ୍ତ ବ୍ରହ୍ମା, କେତେଜଣ ବ୍ରହ୍ମା ଅଛନ୍ତି ଯେଉଁ ବହିର୍ମୁଖ ବ୍ରହ୍ମା ବୋଲି କୁହାଯାଉଛି, କେତେଜଣ ବ୍ରହ୍ମା ଅଛନ୍ତି ଯିଏକି ସେ ଭଗବାନଙ୍କର ଭକ୍ତ ହେଇପାରନ୍ତି ନାହିଁ, ଯେଉଁଥିପାଇଁ ତାଙ୍କର ପୁଣି ପତନ ହେଇଯାଏ। ସେଥିପାଇଁ ଭଗବାନ ଭଗବତ ଗୀତାରେ କହିଲେ 8ମ ଅଧ୍ୟାୟରେ ଆ ବ୍ରହ୍ମ ଭୁବନା ଲୋକା ପୁନରାବର୍ତ୍ତିନ ଅର୍ଜୁନ, ବ୍ରହ୍ମା ମଧ୍ୟ ତାଙ୍କର ମଧ୍ୟ ପତନ ହେଇଯାଏ। କିନ୍ତୁ ଯେଉଁମାନେ ଭଗବାନଙ୍କର ଆଶ୍ରୟ ନେଇନଥାନ୍ତି, ବହିର୍ମୁଖ ବ୍ରହ୍ମପଦେ ନହେ ମୋର ଆଶ, ଭକ୍ତିଗୁଣ ଠାକୁର ଗୋଟେ ତାଙ୍କର କବିତାରେ ରଚନା କରିଛନ୍ତି କଥା। ତେଣୁ ସାଧାରଣତଃ ବ୍ରହ୍ମା ଯେ ଭଗବାନଙ୍କ ଭକ୍ତ, ସେ ଭୌତିକ ଜଗତ ଧ୍ୱଂସ ହୋଇଯାଏ, ବ୍ରହ୍ମାଙ୍କର ସମୟ ପୁରିଯାଏ, 100 ବର୍ଷ ହୋଇଯାଏ, ସେତେବେଳେ ସେ ଭଗବାନ ଧାମକୁ ଯାଆନ୍ତି, ତାଙ୍କ ସହିତ ସମସ୍ତ ମୁନି ଋଷିମାନେ ମଧ୍ୟ ଭଗବାନ ଧାମକୁ ଯାଆନ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ଶରଣରେ ଆଶ୍ରୟ ନେଇନଥାନ୍ତି ସେମାନେ ଏଇ ଗର୍ଭଦୋଷକାରୀ ବିଷ୍ଣୁଙ୍କର ଗର୍ଭରେ ରହିଥାନ୍ତି। ପୁଣି ଯେତେବେଳେ ବ୍ରହ୍ମାଙ୍କର ଶରୀର 100 ବର୍ଷ ସରିଲା ପରେ ପୁଣି ଯେତେବେଳେ ସମୟ ଆସିବ, ପୁଣି ଯେତେବେଳେ ବ୍ରହ୍ମା ସେତେବେଳେ ଗର୍ଭଦୋଷାୟୀ ବିଷ୍ଣୁ ଆସିକି ତାଙ୍କର ଗର୍ଭ ଇଏରୁ ବ୍ରହ୍ମ ଗୋଟେ ପଦ୍ମ ସୃଷ୍ଟି କରନ୍ତି, ପୁଣି ଆଉ ଗୋଟେ ବ୍ରହ୍ମା ଆସନ୍ତି, ପୁଣି ଗୋଟେ ବ୍ରହ୍ମା ଆସିବେ, ପୁଣି ତାଙ୍କର 100 ବର୍ଷ ଚାଲିବ। ଏଇଭଳି ଭାବରେ ସବୁବେଳେ ପାଇଁ ରହିଛି ଭୌତିକ ଜଗତ, ସବୁବେଳେ ପାଇଁ ରହିଛି। ଯେଉଁ ବୈଜ୍ଞାନିକମାନେ କହୁଛନ୍ତି 7 ବର୍ଷ ପରେ ନଷ୍ଟ ହୋଇଯିବ, ତା ନୁହଁ, ଭୌତିକ ଜଗତ ସବୁବେଳେ ପାଇଁ ରହିଛି। ସତ୍ୟ ତ୍ରେତା ଦ୍ୱାପରେ ତିନି ଯୁଗର କଥା କହିଲେ ସେମାନେ ବୁଝିପାରନ୍ତି ନାହିଁ, ସେଇଥିପାଇଁ ଆମର ଭୌତିକ ବୈଦିକ ଶାସ୍ତ୍ରକୁ ସେମାନେ କହନ୍ତି କାଳ୍ପନିକ, ଏ ଯେ ମାଇଥୋଲୋଜି ବୋଲି କହନ୍ତି, ଏଇଟା କଳ୍ପନା ନୁହଁ। ଇଏ ବର୍ତ୍ତମାନ କଳିଯୁଗ ଚାଲିଛି, କଳିଯୁଗଟା ହେଉଛି 432,000 ବର୍ଷ, ମାତ୍ର 5,000 ବର୍ଷ ଯାଇଛି, ଆହୁରି 427,000 ବର୍ଷ ରହିଛି। କଳିଯୁଗ ସରିଗଲେ ଯେ ଧ୍ୱଂସ ହୋଇଯିବ ତା ନୁହଁ, ଏଇଟା ବର୍ତ୍ତମାନ ସପ୍ତମ ମନୁଙ୍କର 28ତମ ଦ୍ୱାପର ସରି କଳି ଚାଲିଛି। 28ତମ କଳି ସରିଲା ପରେ ପୁଣି 29ତମ ସତ୍ୟ ଆସିବ, ତେତେ ଆସିବ, ଦ୍ୱାପର ଆସିବ, ଯେଉଁଥିରେ ଭଗବାନ କୃଷ୍ଣ ଆସିବେ, ନାଇଁ ଭଗବାନ କୃଷ୍ଣ ଆସନ୍ତି ନାହିଁ, ଭଗବାନ କୃଷ୍ଣ ଯେଉଁ ଆସନ୍ତି ସେ ବ୍ରହ୍ମାଙ୍କର ଗୋଟେ ଦିନରେ ଯେଉଁ 14 ଜଣ ମନୁ ଆସନ୍ତି, ସେ ସପ୍ତମ ମନୁଙ୍କର 28ତମ ଦ୍ୱାପରେ ଭଗବାନ କୃଷ୍ଣ ଆସନ୍ତି, ନହେଲେ ଅନ୍ୟ ଅବତାର ସବୁ ଆସନ୍ତି। ତେଣୁ ଏଇଭଳି ଭାବରେ ଆ ପରେ ପୁଣି 29ତମ ଦିବ୍ୟଯୁଗ ଆସିବ, 30ତମ ଦିବ୍ୟଯୁଗ, ତାପରେ 31ତମ, ଏମିତି ହେଇକି 71 ଦିବ୍ୟଯୁଗ ଚାଲିଯିବ। ଚାଲିଗଲା ପରେ ସପ୍ତମ ମନୁ ଯିଏ ବୈବସତ ମନୁ, ତାଙ୍କର ସମୟ ସରିବ, ତାପରେ ଅଷ୍ଟମ ମନୁ ଆସିବେ, ଯିଏକି ବର୍ତ୍ତମାନ ବଳି ମହାରାଜ ସୁତର ଲୋକ ରହିଛନ୍ତି, ସେ ବର୍ତ୍ତମାନ ଇନ୍ଦ୍ର ହେବେ, ସେତେବେଳେ ସେ ଇନ୍ଦ୍ର ହେବେ। ତେଣୁ ସେହି ସମୟରେ 6ଟି ପରିବର୍ତ୍ତନ ହେବ, ଯେଉଁ ଆମେ କହିଥିଲେ ମନୁ ପରିବର୍ତ୍ତନ ହେବେ, ମନୁଙ୍କର ପୁତ୍ରମାନେ ଆସିବେ, ଦେବତାମାନେ ଆସିବେ, ଇନ୍ଦ୍ର ମଧ୍ୟ ପରିବର୍ତ୍ତନ ହେବେ, ସପ୍ତ ଋଷି ପରିବର୍ତ୍ତନ ହେବେ, ଏବଂ ଭଗବାନଙ୍କୁ ଜଣେ ମନ୍ୱନ୍ତର ଅବତାର ଆସିବେ। ଭଗବାନ ପ୍ରତି ମନୁଙ୍କ ସମୟରେ ଜଣେ ଜଣେ ଅବତାର ଆସନ୍ତି, ସେ ମନ୍ୱନ୍ତର ଅବତାର ବୋଲି କୁହାଯାଉଛି। ତେଣୁ ଏହିଭଳି ଭାବରେ ଏ ଭୌତିକ ଜଗତ ଚାଲିଛି, ଏ ସୃଷ୍ଟି ସ୍ଥିତି ପ୍ରଳୟ ଚାଲିଛି। ତେଣୁ ଯେତେଦିନ ପର୍ଯ୍ୟନ୍ତ ଜଣେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି ସେତେଦିନ ପର୍ଯ୍ୟନ୍ତ ସେଇ ଭୌତିକ ଜଗତରେ ହିଁ ଘୁରି ବୁଲୁଥିବେ, ସେମାନେ ଉଦ୍ଧାର ପାଇପାରିବେ ନାହିଁ। କିନ୍ତୁ ଜଣେ ଯେଉଁମାନେ ଏହି ରୂପେ ବ୍ରହ୍ମାଣ୍ଡ ଭ୍ରମିତ କୋନ ଭାଗ୍ୟବାନ ଜୀବ ଗୁରୁକୃଷ୍ଣ ପ୍ରସାଦ ପାଏ ଭକ୍ତିଲତା ବିଜ, ଏଇଭଳି ଭାବରେ ଏ ଭୌତିକ ଜଗତରେ ଭ୍ରମଣ କରୁ କରୁ ଯେଉଁମାନେ ଭାଗ୍ୟବାନ ଜୀବ ସେମାନେ ଗୁରୁଙ୍କର ପାଦପଦ୍ମରେ ଆଶ୍ରୟ ନିଅନ୍ତି ଏବଂ ଭଗବାନ କୃଷ୍ଣଙ୍କର ପାଦପଦ୍ମରେ ଆଶ୍ରୟ ନିଅନ୍ତି ଏବଂ ସେ ଭକ୍ତିଲତା ପ୍ରାପ୍ତ ହୁଅନ୍ତି। ଏହି ଭକ୍ତିଲତା ମାଧ୍ୟମରେ ସେ ଭଗବାନଙ୍କର ସେବା କରି ଏହି ଭୌତିକ ଜଗତରୁ ମୁକ୍ତ ହେବା ପାଇଁ ସେ ସୁଯୋଗ ପ୍ରାପ୍ତ ହୁଅନ୍ତି, ନହେଲେ ସମସ୍ତେ ଏହି ଭୌତିକ ଜଗତରେ ହିଁ ଘୁରି ବୁଲୁଥିବେ। ପ୍ରଭୁପାଦମାନେ ଏଇଟା କହୁଛନ୍ତି ଯେ ଲୋକମାନେ ସେଇଟା ଭୁଲି ଯାଆନ୍ତି, ଲୋକତ୍ରୟର ଏ ପ୍ରଳୟ କାଣ୍ଡ କଥା ଭୁଲି ଯାଇଛନ୍ତି। ଯଦିଓ କେତେ ଜଣ ଜାଣିଛନ୍ତି ସେ ପ୍ରଳୟ ହେଇଯାଉଛି, କିନ୍ତୁ ତଥାପି ସେମାନେ ଭୁଲି ଯାଆନ୍ତି ଏବଂ ଭୌତିକ ସଭ୍ୟତାର ପ୍ରଗତି ବିଧାନ କରି ସୁଖୀ ହେବାକୁ ଚେଷ୍ଟା କରନ୍ତି। ଭୌତିକ ଜଗତରେ ଯେତେ ଆମେ ଚେଷ୍ଟା କଲେ ମଧ୍ୟ ଏ ଭୌତିକ ଜଗତ ସବୁବେଳେ ପାଇଁ ରହିପାରିବ ନାହିଁ, ଚିରନ୍ତନ ପାଇଁ ରହିପାରିବ ନାହିଁ। ଏ ସୃଷ୍ଟି ହେବ, କିଛି କାଳ ରହିବ, ପୁଣି ଅନ୍ତିମରେ ଧ୍ୱଂସ ହେଇଯିବ। ତେଣୁ ଯେଉଁମାନେ ବିଦ୍ୱାନ ବ୍ୟକ୍ତି, ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି, ସେମାନେ ଏ ଭୌତିକ ଜଗତରେ ନ ରହି ସେମାନେ ଭଗବାନଙ୍କ ଧାମକୁ ଯିବା ପାଇଁ ଚେଷ୍ଟା କରନ୍ତି। ତେଣୁ ଆମର ପ୍ରଭୁପାଦ ମହାରାଜଙ୍କର ଯେ ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ କହନ୍ତି ଦିସ୍ ପ୍ଲେସ୍ ଇଜ୍ ନଟ୍ ଏ ଫିଟ୍ ପ୍ଲେସ୍ ଫର୍ ଏନି ଜେଣ୍ଟଲମ୍ୟାନ୍ ଟୁ ଲିଭ୍। ଏ ଭୌତିକ ଜଗତ ଜଣେ ଭଦ୍ର ବ୍ୟକ୍ତିର ସ୍ଥାନ ନୁହେଁ, ବାସସ୍ଥାନ ନୁହେଁ, ଏଠି କାହିଁକି ସେ ଦଣ୍ଡ ଭୋଗ କରିବ? ଭଗବାନ ଧାମକୁ ଯାଇକି କାହିଁ ଆନନ୍ଦରେ ନ ରହିବ? ଭଗବାନ ସେବାରେ କାହିଁ ନିଯୁକ୍ତ ନ ହେବ? ଭଗବାନ ସେବା ନ କଲେ ଅନ୍ୟ ମାୟାର ସେବା କରିବାକୁ ପଡ଼ିବ। ଆମର ସ୍ୱରୂପ ହେଉଛି ସେଇଟା, ଆମର ଧର୍ମ ହେଉଛି ଯେମିତି ଚିନିର ଧର୍ମ ହେଉଛି ସେ ମିଷ୍ଟତା, ଲବଣର ଧର୍ମ ହେଉଛି ଲବଣତା, ସେଭଳି ଭାବରେ ଜୀବର ଧର୍ମ ହେଉଛି ଭଗବାନଙ୍କ କାହାର ନା କାହାର ସେବା କରିବ। କିନ୍ତୁ ଯଦି ଭଗବାନଙ୍କ ସେବା ନ କରିବ ସେ ଅନ୍ୟର କାହାର ସେବା କରିବ, ମାୟାର ସେବା କରିବ। ଭଗବାନ ସେବା ନ କଲେ ସେ ମାୟାର ସେବା କରିବ। ଥରେ ପ୍ରଭୁପାଦ ମହାରାଜ ପାଶ୍ଚାତ୍ୟ ଜଗତରେ ଗୋଟେ ଏମିତି କଥା କହୁଥିଲେ, ଭାଗବତ କଥା କହୁଥିଲେ, ଏହି ପ୍ରସଙ୍ଗ ଆସିଲା। ସେତେବେଳେ ସେ ପଚାରିଲେ, ପ୍ରଭୁପାଦ ମହାରାଜ ପଚାରିଲେ, ଏଠି ବହୁତ ଭକ୍ତମାନେ ଥିଲେ, ବହୁତ ଲୋକମାନେ ଥିଲେ, ଶୁଣୁଥିଲେ, ଶ୍ରୋତାମାନେ ଥିଲେ, ପଚାରିଲେ ଏଠି କିଏ ଏମିତି ଅଛି କହିପାରିବେ ଯେ ମୁଁ କାହାର ସେବା କରୁନାହିଁ? ପାଶ୍ଚାତ୍ୟ ବହୁତ ଧନୀ ବ୍ୟକ୍ତି ସବୁ, ପାଶ୍ଚାତ୍ୟ ଲୋକମାନେ ବହୁତ ଧନୀ, ତେଣୁ ସେମାନେ କହିଲେ, ପ୍ରଭୁପାଦ ମହାରାଜ କହିଲେ, ଏମିତି କିଏ କହିପାରିବେ ଆପଣଙ୍କ ଭିତରୁ, କିଏ କହିପାରିବେ ଯେ ଆପଣ କିଏ ଅନ୍ୟ ଜଣଙ୍କର ସେବା କରୁନାହାନ୍ତି ବୋଲି? ତେଣୁ ଇଏ ହେଉଛି ମାନବ ବା ଜୀବର, ସବୁ ଜୀବ ମନୁଷ୍ୟମାନଙ୍କୁ ଛାଡ଼ି ମିଶେଇକି ମଧ୍ୟ ଯେତେ 84 ଲୋକ ଜୀବ ଅଛନ୍ତି, ତାଙ୍କର ଧର୍ମ ହେଉଛି ଏଇଟା, ସେ ଅନ୍ୟର ସେବା କରିବେ। ଏ ସେବା ମନୋବୃତ୍ତି ହେଉଛି ଜୀବର ଧର୍ମ। ତେଣୁ ଆମେ ଯଦି ଭଗବାନଙ୍କ ସେବା ନ କରିବା, ଏଇ ଭୌତିକ ଜଗତରେ ସେବା କରିବା, ଆମେ ଏଇ ଭୌତିକ ଜଗତରେ ହିଁ ଘୁରି ବୁଲିବା, ତେଣୁ ଆମେ ଏଥିରୁ ଉଦ୍ଧାର ପାଇବାର ସ୍କୋପ୍ ନାହିଁ। ତେଣୁ ଭୌତିକ ଜଗତ ସେଭଳି ସୃଷ୍ଟି ହେଇଛି, ବିଭିନ୍ନ ପ୍ରକାର ଦୁଃଖ ରହିଛି, ଯାହାଫଳରେ କି ଜଣେ ଚିନ୍ତା କରିବ, ଜଣେ ଚିନ୍ତନଶୀଳ ବ୍ୟକ୍ତି, ଜଣେ ପ୍ରକୃତରେ ଯାହାର ମାନବ ଜନ୍ମ ଆରମ୍ଭ ହେଇଛି, ସିଏ କହିବ ଅଥାତ ବ୍ରହ୍ମ ଜିଜ୍ଞାସା। ସେ ବ୍ରହ୍ମ ଜିଜ୍ଞାସା କରିବ କି ପ୍ରକୃତରେ ମୁଁ କିଏ, କାହିଁକି ଏ ଭୌତିକ ଜଗତ, କିଏ ଆମି, କିଏ ନା ଆମ ଯାହାରେ ତା ପତ୍ର, ଏମିତି ସନାତନ ଗୋସ୍ୱାମୀ ମହାପ୍ରଭୁ ଜିଜ୍ଞାସା କରିଥିଲେ। ତେଣୁ ଏଇଭଳି ଭାବରେ ଏ ଭୌତିକ ଜଗତ ଯେଉଁ ଦୁଃଖାଳୟ ମଶାସନ କରାଯାଇଛି, ତାର କାରଣ ହେଉଛି ଯେ ଆମେ ଏଇଥିରୁ କେମିତି ମୁକ୍ତ ହେବା, ସେଥିପାଇଁ ଆମେ ଚିନ୍ତା କଲେ ଭଗବାନ ସେଥିପାଇଁ ବ୍ୟବସ୍ଥା କରିବେ। ତେଣୁ ଏଇ ଆମର କଥାକୁ ଏଇଠି ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବ କି, ଦାୟ ଗୌର ପ୍ରେମାନନ୍ଦେ, ଜୟ ବରୁଥିନୀ ଏକାଦଶୀ ତିଥି କି। ଆଜି ହେଉଛି ପବିତ୍ର ବରୁଥିନୀ ଏକାଦଶୀ ତିଥି, ତେଣୁ ଏହି ବରୁଥିନୀ ଏକାଦଶୀର ମହାତ୍ମା ଆମେ ଶ୍ରବଣ କରିବା। ଯୁଧିଷ୍ଠିର କହିଲେ, ହେ ବାସୁଦେବ ଆପଣଙ୍କୁ ନମସ୍କାର, ବୈଶାଖ ମାସର କୃଷ୍ଣ ପକ୍ଷ ଏକାଦଶୀ କି ନାମରେ ପ୍ରସିଦ୍ଧ ଏବଂ ତାହାର ମହିମା କି ପ୍ରକାର, ତାହା କୃପାପୂର୍ବକ ଆମକୁ କୁହନ୍ତୁ। ତେଣୁ ଶ୍ରୀକୃଷ୍ଣ କହିଲେ, ରାଜା, ଇହ ଲୋକରେ ଓ ପରଲୋକରେ ବୈଶାଖ କୃଷ୍ଣ ପକ୍ଷ ଏକାଦଶୀ ବରୁଥିନୀ ନାମରେ ବିଖ୍ୟାତ। ଏହି ବ୍ରତ ଦ୍ୱାରା ସର୍ବଦା ସୁଖଲବ୍ଧ ହୁଏ ଏବଂ ପାପକ୍ଷୟ ଓ ସୌଭାଗ୍ୟ ପ୍ରାପ୍ତି ଘଟେ। ଦୁର୍ଭାଗ୍ୟ ସ୍ତ୍ରୀ ଲୋକ ଏହି ବ୍ରତ ଆଚରଣ କଲେ ସୌଭାଗ୍ୟ ଲାଭ କରିଥାଏ। ଏହି ବ୍ରତ ସମସ୍ତ ମାନବର ଭକ୍ତି ଓ ମୁକ୍ତି ପ୍ରଦାନ କରେ, ସର୍ବ ପାପ ହରଣ ଓ ଗର୍ଭବାସରେ ଯନ୍ତ୍ରଣା ବିନାଶ କରେ। ବରୁଥିନୀ ବ୍ରତ ଦ୍ୱାରା ମାନ୍ଧାତା ସ୍ୱର୍ଗଲୋକ ପ୍ରାପ୍ତ ହେଲେ। ମାନ୍ଧାତା ଇଏ ହେଉଛନ୍ତି, ଭାଗବତ ନବମସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଇଏ ହେଉଛନ୍ତି ଚନ୍ଦ୍ରବଂଶର ଜଣେ ରାଜା, ପ୍ରସିଦ୍ଧ ରାଜା, ଯାହାଙ୍କର 50 କନ୍ୟା ଥିଲେ। जहाँ 50 कन्या को सौभर ऋषि विवाह होते विवाह करते पुत्र नाम हूँ मुचुकुंद जो कहती मुचुकुंद से भगवान दर्शन दे देवता मान सहित युद्ध कर प्रांत ही से शयन करते समय भगवान एक कालजवन को नहीं से पहुँचे मुचुकुंद जो आखि खोली से कालजवन ध्वंस हो जाता भगवान दर्शन देते मुचुकुंद वर्तमान से गुजरात रे मेहटा नरसिंह मेहटा रूप जन्मग्रहण करते जे कि बहुत प्रसिद्ध भक्त थे वैष्णव जन तो तेने कहिए इस संगीत से रचना करते गांधीजी सब श्रवण करते कथा को तो से मांधाता स्वर्गलोक प्राप्त होते बरुधनी व्रत करी जो धुंधुमार आदि अन्यान्य बहुत नृपदी राजा यही व्रत फल स्वर्गगति लाभ कर एपरिक शिव मध्य व्रत प्रभाव में ब्रह्म कपाल ठार निर्मुक्त होते मनुष्य दस सहस्र वर्ष तपस्या करी जो फल लाभ करे यही व्रत आचरण में तत्तुल्य फल प्राप्ति हुए जो श्रद्धावान व्यक्ति यही व्रत पालन करे से इहलोक और परलोक वांछित फल लाभ करे हे नृपश्रेष्ठ यही पवित्र एकादशी व्रत पालनकारीगण पवित्रता संपादन महापातक नाशकरण एवं भुक्ति मुक्ति प्रदान कर ए नृपश्रेष्ठ अश्वदान ठारू गजदान श्रेष्ठ गजदान ठारू भूमिदान ताठारू शस्यदान शस्यदान ठारू स्वर्णदान एवं ताठारू अन्नदान श्रेष्ठ अन्नदान ठारू श्रेष्ठ कौन सी दान नहीं पितृगण देवगण और मनुष्यगण अन्न द्वारा ही तृप्ति जन्मे पंडितगण कन्यादान को अन्नदान सहित सामान बोली कही था स्वयं भगवान धेनु बा गाभी दान को तत्तुल्य कही पूर्वोक्त समस्त दान अपेक्षा विद्यादान श्रेष्ठ मानवगण यही व्रत पालन करी उक्त विद्यादान समान फल लाभ करिथांती पाप महित जो समस्त मनुष्य कन्यार धन द्वारा जीवन धारण करती से पुण्यक्षयशत जातनामय नर्क गमन करती अतएव समस्त प्रयत्न सहित केत कन्यार धन ग्रहण करें ना पूर्व पुण्य फल जो व्यक्ति अलंकृता सह कन्यादान करे ताकर पुण्य संख्या निरूपण करिवारे स्वयं चित्रगुप्त मध्य समर्थ होती ना मनुष्य मात्र ही मरुदिनी व्रत पालन करी कन्यादान तुल्य फल लाभ करिथाय कांस्य मांस मयूर चनक कोद्रव शाक मधु परान पन्न पुण्य भोजन एवं मैथुन यही दशटी व्रतकारी दशम दशमी दिन परिचय करिवे द्यूत क्रीड़ा तांबूल निद्रा दंतधावन परापवाद पैशून्य चौर्य हिंसा मैथुन क्रोध और मिथ्यावाक्य एकादशी दिन में परिचर्य कांस्य मांस सुरा मधु तैल पतित संभाषण व्यायाम पुनर्भोजन मैथुन प्रवास और मधुरान द्वादशी दिन में एक कचोरी परिचय करिवे हे राजा यही विधि अनुसार बरुधिनी व्रत पालन पूर्वक रात्रि समय रे मधुसूदन पूजा और जागरण कले मानवगण पूर्व पाप मुक्त हो परमागति लाभ करती अतएव पाप भीरु व्यक्तिगण समस्त प्रयत्न सूर्य कुमार तनय जी जमराज जातन परित्राण निमित्त यही बरुधिनी व्रत पालन करने कर्तव्य यही व्रत कथा पठन और श्रवण करने द्वारा गो सहस्र दान पुण्य लाभ पूर्वक मनुष्य समस्त पाप मुक्त हो विष्णु लोक गमन करे जय बरुधिनी एकादशी की जय श्री गोपाल महाराज की जय श्री गुरुदेव की जय आनंद कोटि वैष्णव की जय गौर प्रमानंदी शिवजी संकर्षण नुहति शिवजी अलग
तपस्या
ସେ ଯୋଉ କୋଉ ଗୀତା ସପ୍ତଦଶ ଅଧ୍ୟାୟ ଚାଲିଛି କି ନା କୋଉଠି
କୋଉ
ଆଚ୍ଛା ସପ୍ତଦଶ ଅଧ୍ୟାୟରେ ଅର୍ଜୁନ ପଚାରିଥିଲେ ଯେଉଁମାନେ ଶାସ୍ତ୍ରବିଧି ଉଲ୍ଲଂଘନ କରି କାର୍ଯ୍ୟ କରନ୍ତି ସେମାନେ ତାର କ'ଣ ତାଙ୍କର ଫଳ କ'ଣ ହୁଏ। ଭଗବାନ ସେହି ପ୍ରସଙ୍ଗ ଉତ୍ତରରେ ପ୍ରଶ୍ନର ଉତ୍ତରରେ ଭଗବାନ କହିଥିଲେ ଯେ ଯେଉଁମାନେ କର୍ଷ୍ୟନ୍ତ ଶରୀରସ୍ଥଙ୍କ ମାଙ୍ଗ ଚାହିଁବାନ୍ତ ଶରୀରସ୍ଥଙ୍କ ତାନ ବିଧି ଅସୁରା ନିଶ୍ଚୟ। ଏଇଟା ହେଉଛି ଅସୁର ସ୍ୱଭାବ ସମ୍ପନ୍ନ, ଯେଉଁମାନେ କଷ୍ଟ ଦିଅନ୍ତି ନିଜକୁ ଅନ୍ୟମାନଙ୍କୁ ମଧ୍ୟ କଷ୍ଟ ଦିଅନ୍ତି, କିନ୍ତୁ ସେ କଷ୍ଟଟା ଏଇ ଯେଉଁ ଉପବାସ ଇତ୍ୟାଦି ଯେଉଁ କୁହାହେଇଛି ଏ କଷ୍ଟଟା ବିଧିସମ୍ମତ, ଏଇଟା ଶାସ୍ତ୍ରବିଧି ଶାସ୍ତ୍ରବିଧି କୁହାହେଇଛି ଏଇଟା ତୁମେ କରିବ, କିନ୍ତୁ ସେମାନେ ଯେଉଁ ପ୍ରକାର କଷ୍ଟ କରନ୍ତି ସେଇଟା ବିଧିସମ୍ମତ ଅନୁସାରେ କରନ୍ତି ନାହିଁ, ସେଥିପାଇଁ ସେଇଟା ହେଉଛି ଅସୁର ସ୍ୱଭାବ ସମ୍ପନ୍ନ ଲକ୍ଷଣ। ଏଇ ଯେଉଁ କଷ୍ଟ ମାନଙ୍କର ଉପବାସ ରହିବା ଏଇଟା ଶାସ୍ତ୍ର ଅନୁସାରେ କୁହାଯାଇଛି, ତେଣୁ ଏ କଷ୍ଟ ଦ୍ୱାରା ଯେଉଁ କହିଥିଲି ସେମାନେ ଏ କଷ୍ଟ ଦ୍ୱାରା ଜଣେ ତାଙ୍କର ନିଜର ଯେଉଁ ହୃଦୟ ଶୁଦ୍ଧ ହେବ, ଶୁଦ୍ଧ ହେଲେ ସେ ପ୍ରକୃତ ଆନନ୍ଦ ପାଇବେ, ପ୍ରକୃତ ଆନନ୍ଦ ସେ ହଁ ହଁ ସେ ଯେଉଁ କରୁଥିଲେ ସେଇଟା ଶାସ୍ତ୍ରବିଧି ଉଲ୍ଲଂଘନ କରି କରୁଥିଲେ, ସେମିତି ମାନଙ୍କର ତପସ୍ୟା କରିବା ପାଇଁ ସେମିତି କୁହାଯାଇନି। ଯେମିତି ହିରଣ୍ୟକଶିପୁ ତପସ୍ୟା କରୁଥିଲା, ସେ ଯେଉଁ ହିରଣ ବହୁତ କଷ୍ଟ ସ୍ୱୀକାର କରୁଥିଲା, ସେ ଏମିତି କୌଣସି ଶାସ୍ତ୍ରରେ କୁହାଯାଇନି ତମେ ଏମିତି ତପସ୍ୟା କର ବୋଲି, କିନ୍ତୁ ସେ କରୁଥିଲା କାହିଁକି ନା ନିଜେ କେମିତି ଅଧିକ ଶକ୍ତି ପ୍ରାପ୍ତ ହେବ ବୋଲି ସେଥିପାଇଁ କରିଥିଲା। କିନ୍ତୁ ଧ୍ରୁବ ଯେଉଁ ତପସ୍ୟା କଲେ ସେ ମଧ୍ୟ ବହୁତ ପ୍ରକାର ତପସ୍ୟା କଲେ, ପ୍ରଥମେ ଯେଉଁ ଗୋଟେ ମାସ ତିନି ଦିନରେ ଛୋଟ ଛୋଟ ଏଇ ଫଳ ଆଉ ପତ୍ର ଖାଇକି ରହିଲେ, ତାପର ମାସରେ ଛଅ ଦିନ ପର୍ଯ୍ୟନ୍ତ ଖାଲି ଶୁଖିଲା ଏଇ ଯେଉଁ ଘାସ ଖାଇକି ରହିଲେ, ତାପର ମାସରେ ନଅ ଦିନରେ ଥରେ ଲେଖାଁ ସେ ଜଳ ପାନ କରୁଥିଲେ, ତାପରେ ଚତୁର୍ଥ ମାସରେ ବାର ଦିନରେ ଥରେ ଲେଖାଁ ବାୟୁ ନେଇକରି ବାୟୁ ଭକ୍ଷଣ କରୁଥିଲେ। ତେଣୁ ଏଇ ଯେଉଁ ତପସ୍ୟା ଏଇଟା ହେଉଛି ନାରଦ ମୁନି ତାଙ୍କୁ କହିଥିଲେ ଏଇଭଳି ଭାବେ ତପସ୍ୟା କରିବ, ଏଇଟା ଶାସ୍ତ୍ର ଅନୁସାରେ କୁହାଯାଉଛି, ଗୁରୁ ଶାସ୍ତ୍ର ସାଧୁ ଗୁରୁ ଶାସ୍ତ୍ର ହିସାବରେ ଏସବୁ କୁହାଯାଇଛି, ଏଇଟା ଏଇ ତପସ୍ୟାଟା କରାଯିବ ସମସ୍ତଙ୍କ ପାଇଁ କରିବା କଥା। ଏଇ ଯେଉଁ କଷ୍ଟଟା ଏ କଷ୍ଟଟା ପାଇଲେ ଏ ଆମର ହୃଦୟ ଶୁଦ୍ଧି ହେବ, ଆମର ଭୌତିକ ଜଗତରେ ଆମର ସବୁବେଳେ ଉପଭୋଗ କରିବା ପାଇଁ ରହିଛି, ଆମେ ସବୁବେଳେ ଚାହୁଁଛୁ ଉପଭୋଗ କରିବା ପାଇଁ, ତେଣୁ ଏଇ ଯେଉଁ ବର୍ତ୍ତମାନ ଆମେ ଖାଦ୍ୟ ଗ୍ରହଣ ନକଲେ ଏଇ ଯେଉଁ ଏଇଟା ଆମର ପ୍ରବୃତ୍ତି ମାର୍ଗକୁ ନିବୃତ୍ତି ମାର୍ଗ ନେବା ପାଇଁ ଆମକୁ ଗୋଟେ ଗୋଟେ ଅଭ୍ୟାସ, କିଛି ସମୟ ଆମେ ତପସ୍ୟା କଲେ କିଛି ସମୟ ରହିଲେ ଉପବାସ ରହିଲେ ଆଉ ଭଗବାନ ପ୍ରୀତ ହୁଅନ୍ତି, କିନ୍ତୁ ଯେଉଁଟା ଆମର ଶାସ୍ତ୍ରବିଧି ଉଲ୍ଲଂଘନ କରିକି ଯେଉଁମାନେ କରନ୍ତି ତପସ୍ୟା କରନ୍ତି ସେମାନେ ନିଜକୁ କଷ୍ଟ ଦିଅନ୍ତି ଆଉ ଅନ୍ୟମାନଙ୍କୁ ମଧ୍ୟ କଷ୍ଟ ଦିଅନ୍ତି, ସେଇଟା ହେଉଛି ଅସୁର ସ୍ୱଭାବ ଅସୁରଙ୍କ ତପସ୍ୟା। ଭଗବତ ଗୀତା ସପ୍ତଦଶ ଅଧ୍ୟାୟରେ ଭଗବାନ ଏଇଟା କହିଛନ୍ତି, ତେଣୁ ଭଗବାନ ସେଥିରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ନା ଗୋଟେ ଦିନ ହେଉଛି 432 କୋଟି ବର୍ଷ, ହଁ ହଁ 864 କୋଟି ବର୍ଷ, ବ୍ରହ୍ମାଙ୍କୁ 50 ବର୍ଷ ହେଇଗଲା ବୋଲି କୁହାଯାଉଛି, 50 ବର୍ଷ ବର୍ତ୍ତମାନ 51st ଇୟର୍ ତାଙ୍କର ଚାଲିଛି, 51ତମ ବର୍ଷ ଚାଲିଛି। ହଁ ମୁଁ ଯେଉଁ କହୁଛି ଯେଉଁ ବିଭିନ୍ନ ପ୍ରକାର ଧ୍ୱଂସ ଅଛି, ବିଭିନ୍ନ ପ୍ରକାର ପ୍ରଳୟ ଅଛି, ବ୍ରହ୍ମାଙ୍କର ଗୋଟେ ରାତ୍ରିରେ ପ୍ରଳୟ ହେଇଯାଉଛି, ବ୍ରହ୍ମାଙ୍କର ଗୋଟେ ରାତ୍ରିରେ ପ୍ରଳୟ ହେଇଯାଉଛି, ଏଇ ସ୍ୱର୍ଗ ଲୋକ ପର୍ଯ୍ୟନ୍ତ ପ୍ରଳୟ ହେଇଯାଉଛି, ତାପରେ ବ୍ରହ୍ମାଙ୍କର ଯେଉଁ ଦିନରେ 14 ଜଣ ମନୁ ଆସୁଛନ୍ତି, ସେ ମନୁଙ୍କର ଗୋଟିଏ ମନୁଙ୍କର ଆଉ ଗୋଟିଏ ମନୁଙ୍କର ସମୟ ଭିତରେ ମଧ୍ୟ ଗୋଟିଏ ଆଂଶିକ ପ୍ରଳୟ ହୁଏ, ଯେତେବେଳେ ପୃଥିବୀଟି ପ୍ରଳୟ ହେଇଯାଇଥାଏ ସେ ସମୟରେ ପ୍ରଳୟ ମଧ୍ୟ ହେଇଯାଏ, ତେଣୁ ପୁଣି ଯେତେବେଳେ ଆଉ ଗୋଟେ ମନୁ ଆସିବେ ସେ ସମୟରେ ପୁଣି ସୃଷ୍ଟି ଆରମ୍ଭ ହେବ, ଏମିତି ଆଂଶିକ ପ୍ରଳୟ ବିଭିନ୍ନ ପ୍ରକାର 4 ପ୍ରକାର ପ୍ରଳୟ ଭାଗବତ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, 4 ପ୍ରକାର ପ୍ରଳୟ ରହିଛି। ତେଣୁ ବର୍ତ୍ତମାନ ଯେଉଁ ଚାଲିଛି ଏ ଯେଉଁ ବର୍ତ୍ତମାନ ସପ୍ତମନୁଙ୍କର ସମୟ ଚାଲିଛି, ସପ୍ତମନୁଙ୍କର ସମୟ ଚାଲିଛି, ଏ 71 ଦିବ୍ୟଯୁଗ ଧରି ଚାଲିବ, ପ୍ରତି ମନୁଙ୍କର ସମୟ ହେଉଛି 71 ଦିବ୍ୟଯୁଗ, ବର୍ତ୍ତମାନ 28ତମ ଦ୍ୱାପର ସରି କଳି ଚାଲିଛି, ଆହୁରି 29ରୁ 71 ଏଇ କେତେ ବର୍ଷ ହେଲା 42 ବର୍ଷ ନା କେତେ 42 ବର୍ଷ ପୁଣି 42 ଦିବ୍ୟ ବର୍ଷ ଚାଲିବ, 42 ଦିବ୍ୟ ବର୍ଷ ମାନେ ଗୋଟେ ଦିବ୍ୟ ବର୍ଷ ହେଉଛି 43,20,000 वर्ष हाँ इंटू 42 એટલે એટલી વર્ષ ગલે એ સપ્તમ અનુકર સમય સરીબ તાપર પુણે ગોટે આંશિક પ્રળય હવ તાપર પુણે અષ્ટમ અનુ આસીબે
સબ પાળી એક સુપ્રી ઉદ દેલે
હાં
તો પાળી તો સૂર્ય પુત્ર હે
બાળી સૂર્ય પુત્ર સુગ્રીવ
સુગ્રીવ કેમિતિ કે તાંકો મા કે કેસે રૂપ કેમિતિ જન્મ હોય જેમિતિ કર્મ તાંકર ઉદિંગ
હાં ये सुग्रीव पुत्र है जब भगवान रामचंद्र भगवान कृष्ण आसा पूर्व देवता मैंने सब विभिन्न जन्म ग्रहण करते से भाव में भगवान रामचंद्र आसा पूर्व एम सब देवता मैंने पुत्र सब सृष्टि कर सूर्य सुग्रीव को सृष्टि करते बाणी को सृष्टि करते बोधे किए करते जन देवता जन देवता हाँ माँ तो थे किंतु से ब्रह्मा से देवता मैंने से ये करके आस मनुष्य रूप आस जमी मान कुदेवी कुंतीदेवी विभिन्न कर्ण आसपर जो युधिष्ठिर आसिले ये आसिले भीम आसिले सब विभिन्न देवता मान आसिले ना हाँ अर्जुन किंतु एक्चुअली अर्जुन पुत्र अर्जुन पिता हूँ इंद्रदेव ना इंद्रदेव भीम पिता हूँ वायुदेव सूर्यदेव मैंने युधिष्ठिर महाराज पुत्र होती धर्मदेव धर्मराज एवं नकुल सहदेव मान होती अश्विनी कुमार पुत्र जदिओ पिता पांडु महाराज किंतु कुंतीदेवी संस्पर्श आसी सृष्टि करना मैंने सब देवता मान द्वारा सृष्टि कर्ण जमी सूर्य आसते हाँ हाँ जो